ప్రధాన సంతోరణ ఉపలబ్ధయ
ప్రధాన
బరుడ సపది సయోరథ
బరుడ సపది సయరథ
ప్రధాన పంచోరణ ఉపలబ్ధయ
ప్రధాన పంచోరణ ఉపలబ్ధయ
ధ్యాతం జోగి వీరం ధ్రువం
ృతం జోగి విరప్యం ధ్రువం
నమస్కారం సకింబనౌకత
నమస్తే
భక్త సజ్జనం తంకర బ్రదగమన సమయరే రథారుడ అవస్థరే సే భగవాన్ కృష్ణంకర కథా చింతా కరుచంది ఏవం సేయ విభిన్న ప్రకార మనోరథ କରୁଛନ୍ତି ସେହି ସମୟରେ ତେଣୁ ଅସୁର ଏହିପରି ଭାବରେ ଚିନ୍ତା କରି କରି ଶେଷରେ ସେ ଭାବୁଛନ୍ତି ଯେତେବେଳେ ମୁଁ ଯାଇ ନନ୍ଦଗୋକୁଳରେ ପହଞ୍ଚିବି ଏବଂ କୃଷ୍ଣ ବଳରାମଙ୍କର ଦର୍ଶନ କରିବି ସେତେବେଳେ ମୁଁ କ'ଣ କରିବି ସେଇ କଥା ବର୍ତ୍ତମାନ ଚିନ୍ତା କରୁଛୁ ଯେ ଅଥାବ ରୂଢ଼ ସପଦିଶୟ ରଥା ତେଣୁ ଯେତେବେଳେ ମୁଁ କୃଷ୍ଣ ବଳରାମଙ୍କର ଦର୍ଶନ କରିବି ସେତେବେଳେ ମୁଁ ତତ୍କ୍ଷଣାତ୍ ରଥରୁ ଓହ୍ଲେଇବି ଏବଂ ତତ୍କ୍ଷଣାତ୍ ରଥରୁ ଡେଇଁପଡ଼ି ବା କୁଦିପଡ଼ି ମୁଁ କ'ଣ କରିବି ନା ପ୍ରଧାନ ପୁଂସଚରଣମ୍ ସ୍ୱଲବ୍ଧେ ଯେଉଁ ପ୍ରଧାନ ପୁଂସ ଅର୍ଥାତ୍ ପରମ ପୁରୁଷ ପରମ ପୁରୁଷ ଯେଉଁ ଭଗବାନ କୃଷ୍ଣ ଏବଂ ବଳରାମ ଦୁଇଜଣ ଏହି ବ୍ରଜଭୂମିରେ ଆବିର୍ଭୂତ ହୋଇଛନ୍ତି ମୁଁ ସେମାନଙ୍କର ଚରଣ ଦ୍ୱୟରେ ବା ଚରଣରେ ମୁଁ ନିପତିତ ହେବି ଦଣ୍ଡବତ ନିପତିତ ହେବି ଏବଂ କେବଳ ଯେ ମୁଁ ତାଙ୍କ ଚରଣରେ ନିପତିତ ହୋଇ ପ୍ରଣାମ କରିବି ତା ନୁହେଁ ସଲବ୍ଧ ମୁଁ ତାଙ୍କର ଚରଣକୁ ଲାଭ କରିବି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟୀକାରେ କହୁଛନ୍ତି ଯେ ଅକ୍ରୁର ମନୋରଥ କରୁଛନ୍ତି ଯେ ମୁଁ ଭଗବାନଙ୍କର ଚରଣାରବିନ୍ଦରେ ପ୍ରଣାମ କରିବା ସଙ୍ଗେ ସଙ୍ଗେ ମୁଁ ତାଙ୍କର ଚରଣଦ୍ୱୟକୁ ଜାବୁଡ଼ି ଧରିବି ମୁଁ ତାଙ୍କର ଚରଣକୁ ଆଲିଙ୍ଗନ କରିବି ଏବଂ ତତ୍ଜନିତ ସୁଖ ପ୍ରାପ୍ତ ହେବି ଅନେକ ବର୍ଷ ପରେ ବହୁ ଅଭିଳାଷ ପରେ ଭଗବାନଙ୍କର ଚରଣଦ୍ୱୟର ମୁଁ ଦର୍ଶନ କରିବି ଏବଂ ସେ ଚରଣଦ୍ୱୟକୁ ପ୍ରାପ୍ତ ହେବି ତେଣୁ ସେ ସମୟର ଯେଉଁ ଆନନ୍ଦ ମୁଁ ତାହାକୁ ଅଧିକ କାଳ ପର୍ଯ୍ୟନ୍ତ ଭଗବାନଙ୍କର ଚରଣକୁ ଧରି ରଖି ମୁଁ ସେ ଆନନ୍ଦକୁ ଅନୁଭବ କରିବି ତେଣୁ ସ୍ୱଲବ୍ଧ ମୁଁ ସେ ଭଗବାନଙ୍କର ଚରଣକୁ ପ୍ରାପ୍ତ ହେବି ଲାଭ କରିବି ତେଣୁ ଏହିପରି ଭାବରେ ଅକ୍ରୁର ଚିନ୍ତା କରି ଭାବୁଛନ୍ତି ଯେ ପ୍ରକୃତ ପକ୍ଷେ ଭଗବାନଙ୍କର ସେହି ଚରଣ କୌଣସି ବ୍ୟକ୍ତି ପକ୍ଷରେ ସହଜ ଭାବରେ ଲଭ୍ୟ ନୁହେଁ ଏପରିକି ଯୋଗୀମାନେ ଯେଉଁମାନେ ବର୍ଷ ବର୍ଷ ଧରି ଭଗବାନଙ୍କର ସେହି ଚରଣ କମଳର ଧ୍ୟାନ ନିଜର ବୁଦ୍ଧି ଦ୍ୱାରା କରିଥାନ୍ତି ଧିଆ ଧୃତଂ ଯୋଗୀ ବି ଅପି ଅହଂ ଧ୍ରୁବମ୍ ଏହା ନିଶ୍ଚିତ ଯେ ଯୋଗୀମାନେ ଭଗବାନଙ୍କର ସେହି ଚରଣ କମଳକୁ ନିଜର ବୁଦ୍ଧି ଦ୍ୱାରା ସେମାନେ କେବଳ ଧ୍ୟାନ କରିଥାନ୍ତି କିନ୍ତୁ ମୋର ଆଜି ସେ ସୌଭାଗ୍ୟ ଯୋଗୀମାନଙ୍କଠାରୁ ଅଧିକ ସୌଭାଗ୍ୟ ଆଜି ଉପସ୍ଥିତ ହେବ ଯେ ମୁଁ ଆଜି ଭଗବାନଙ୍କର ସେହି ଚରଣ କମଳ ଦ୍ୱୟକୁ ଲାଭ କରିବି ସେହି ଚରଣ କମଳ ଦ୍ୱୟରେ ପ୍ରଣିପାତ ପୂର୍ବକ ସେ ଚରଣ କମଳ ଦ୍ୱୟକୁ ଆଲିଙ୍ଗନ କରିବି ଜାବୁଡ଼ି ଧରି ଏବଂ ସେ ଚରଣ କମଳ ଦ୍ୱୟରେ ମୁଁ ଲୋଟିଯିବି ତେଣୁ ମୋର ସୌଭାଗ୍ୟ ଆଜି ପରମ ସୌଭାଗ୍ୟ ଉପସ୍ଥିତ ହୋଇଛି ଯେ ଯୋଗୀମାନଙ୍କୁ ଯେଉଁ ସୌଭାଗ୍ୟ ପ୍ରାପ୍ତ ହୁଏ ନାହିଁ ସେମାନେ କେବଳ ଧ୍ୟାନରେ ଭଗବାନଙ୍କର ଚରଣ କମଳକୁ ବୁଦ୍ଧି ଦ୍ୱାରା ପ୍ରାପ୍ତ ହୋଇଥାନ୍ତି କିନ୍ତୁ ମୁଁ ଆଜି ସେ ଚରଣ କମଳ ଦ୍ୱୟକୁ ପ୍ରତ୍ୟକ୍ଷରେ ପ୍ରାପ୍ତ ହେବି ତେଣୁ ଏହିପରି ଭାବରେ ଅକ୍ରୁର ଯେତେବେଳେ ମନୋରଥ କରୁଛନ୍ତି ଏବଂ ପୁଣି ଭାବୁଛନ୍ତି ଯେ ଭଗବାନଙ୍କର ସେଇ ଚରଣ କମଳ ଦେହକୁ ପ୍ରାପ୍ତ ହୋଇ ମୁଁ ଯେତେବେଳେ ପ୍ରଣିପାତ ପୂର୍ବକ ତାଙ୍କର ଚରଣ ତଳେ ପଡ଼ି ରହିଥିବି ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମୋ ପ୍ରତି କୃପା ଦୃଷ୍ଟି ବର୍ଷଣ କରିବେ, ଅର୍ଥାତ୍ ତାଙ୍କର କୃପା ଦୃଷ୍ଟିକୁ ନିକ୍ଷେପ କରିବେ ମୋ ପ୍ରତି, ସ୍ମିତ ହାସ୍ୟଯୁକ୍ତ ତାଙ୍କର କୃପା ଦୃଷ୍ଟି ମୋ ଉପରେ ଯେତେବେଳେ ପତିତ ହେବ ମୁଁ ସେତେବେଳେ ପ୍ରକୃତ ପକ୍ଷେ ମୋର ଜୀବନ ଧନ୍ୟ ହୋଇଯିବ। କାରଣ ସାରା ସଂସାର ଯେଉଁ ଭଗବାନଙ୍କର କୃପା ଦୃଷ୍ଟି ପ୍ରାପ୍ତ ହେବା ପାଇଁ ବ୍ୟାକୁଳ, ମୁଁ ଆଜି ଭଗବାନଙ୍କର ସେ କୃପା ଦୃଷ୍ଟିକୁ ପ୍ରାପ୍ତ ହେବି। ଏବଂ ଭଗବାନ ଏହିପରି ଭାବରେ ମୋ ଉପରେ କୃପା ଦୃଷ୍ଟି ବର୍ଷଣ କରି ସେ ତାଙ୍କର ସେହି ଅଭୟ ହସ୍ତ କମଳକୁ ମୋର ମସ୍ତକରେ ସ୍ଥାପନ କରିବେ ଏବଂ କହିବେ ଯେ ଅକ୍ରର ଉଠ। ତେଣୁ ଏହିପରି ଭାବରେ ଭଗବାନଙ୍କର ହସ୍ତ କମଳ ଯାହାକି ଏହି ସଂସାରରେ କାଳ ସର୍ପ ଦ୍ୱାରା ଦଂଶିତ ହେଉଥିବା ବା ପୀଡ଼ିତ ହେଉଥିବା ବ୍ୟକ୍ତିମାନଙ୍କୁ ଅଭୟ ପ୍ରଦାନ କରିବାରେ ସମର୍ଥ। କାରଣ ଯେଉଁ ବ୍ୟକ୍ତିମାନେ ଏହି ସଂସାରରେ କାଳ ରୂପକ ସର୍ପ ଦ୍ୱାରା ଦଂଶିତ ହେଉଛନ୍ତି ଏବଂ ଏହିପରି ଭାବରେ ପୀଡ଼ିତ ହେଉଛନ୍ତି ଏ ଭୌତିକ ସଂସାରରେ କଷ୍ଟ ଭୋଗ କରୁଛନ୍ତି, ସେମାନେ ଯେତେବେଳେ ଭଗବାନଙ୍କର ଚରଣ କମଳର ଆଶ୍ରୟ ଗ୍ରହଣ କରିଥାନ୍ତି ସେତେବେଳେ ଭଗବାନ ତାଙ୍କର ଅଭୟ ହସ୍ତକମଳ ଦ୍ୱାରା ସେମାନଙ୍କୁ ଅଭୟ ଦାନ କରିଥାନ୍ତି। ତେଣୁ ଭଗବାନଙ୍କର ସେହି ହସ୍ତକମଳ ତାହା ବ୍ୟକ୍ତିକୁ ଅଭୟ ଦାନ କରିବାରେ ସମର୍ଥ, ଅର୍ଥାତ୍ ଏହି ଭୌତିକ ସଂସାରର ଦୁଃଖ ବା କଷ୍ଟରୁ ମୁକ୍ତ କରିବାରେ ସମର୍ଥ। ତେଣୁ ସେହି ଭଗବାନଙ୍କର ହସ୍ତକମଳ ସ୍ପର୍ଶରେ ମୁଁ ଧନ୍ୟ ହୋଇଯିବି ବା ମୋର ଏହି ସଂସାର ସାଗର ପାରି ହେବା ପାଇଁ ଯେଉଁ ଭୟ ରହିଛି ବା ସଂସାର ମଧ୍ୟରେ ଏଇ କାଳ ସର୍ପ ଦଂଶନରେ ଯେଉଁ ମୁଁ କଷ୍ଟ ଅନୁଭବ କରୁଛି ସେ କଷ୍ଟରୁ ମୁଁ ନିର୍ଭୟ ହୋଇଯିବି ବା ଭୟ ରହିତ ହୋଇଯିବି, ସେ ଭୟ କାଳ ସର୍ପ ଦଂଶନର ଭୟ ଆଉ ମୋର ରହିବ ନାହିଁ ଭଗବାନଙ୍କର ହସ୍ତକମଳ ସ୍ପର୍ଶ ପ୍ରାପ୍ତ ହୁଏ। ତେଣୁ ଏହିପରି ଭାବରେ ଅକ୍ରୂର ଭଗବାନଙ୍କର ସେହି ହସ୍ତକମଳ ଅଭୟ ହସ୍ତକମଳର ଚିନ୍ତା କରୁଛନ୍ତି ଯେ ଭଗବାନ କିପରି ଭାବରେ ନିଜ ହସ୍ତକମଳ ଦ୍ୱାରା ସଂସାରରେ ଦୁଃଖ ଭୋଗ କରୁଥିବା ବ୍ୟକ୍ତିମାନଙ୍କୁ ଅଭୟ ପ୍ରଦାନ କରିପାରନ୍ତି। ସେହି କଥା ଚିନ୍ତା କରୁ କରୁ ପୁଣି ଅକ୍ରୂରଙ୍କର ମନେ ପଡ଼ୁଛି ଯେ ଭଗବାନଙ୍କର ସେହି ହସ୍ତକମଳରେ ଜଳଦାନ କରି ସ୍ୱୟଂ ପୁରନ୍ଦର ଇନ୍ଦ୍ରପଦକୁ ପ୍ରାପ୍ତ ହୋଇଥିଲେ। ବଳି ମହାରାଜ ଭଗବାନଙ୍କର ସେହି ହସ୍ତକମଳରେ ଜଳଦାନ କରି ଇନ୍ଦ୍ରପଦକୁ ପ୍ରାପ୍ତ ହୋଇଛନ୍ତି। ତେଣୁ ଭଗବାନଙ୍କର ସେହି ହସ୍ତକମଳ କେବଳ ଯେ କାଳସର୍ପ ଦ୍ୱାରା ଦଂଶିତ ହୋଇଥିବା ବ୍ୟକ୍ତିମାନଙ୍କୁ ଅଭୟ ପ୍ରଦାନ କରେ ତାହା ନୁହେଁ ବା କଷ୍ଟରୁ ରକ୍ଷା କରେ ତାହା ନୁହେଁ, ଭଗବାନଙ୍କର ସେହି ହସ୍ତକମଳ ବରଦ ହସ୍ତ କାମୀମାନଙ୍କ ପାଇଁ, ଅର୍ଥାତ୍ ଯେଉଁମାନେ ଭୋଗ କାମନା କରୁଛନ୍ତି ସେମାନଙ୍କୁ ମଧ୍ୟ ତାଙ୍କର ଭୋଗ ପ୍ରଦାନ କରିଥାଏ। ତେଣୁ ଇନ୍ଦ୍ର ପୁରନ୍ଦର ଇନ୍ଦ୍ର ଯେତେବେଳେ ସାର୍ବଭୌମ ଅବତାରରେ ଭଗବାନ ସାର୍ବଭୌମଙ୍କୁ ସଂକଳ୍ପ କରି ତାଙ୍କ ହସ୍ତରେ ଜଳଦାନ ପୂର୍ବକ ଦାନ କରିଥିଲେ ତାର ପ୍ରତିବଦଳରେ ଭଗବାନ ସାର୍ବଭୌମ ପୁରନ୍ଦର ଇନ୍ଦ୍ରକୁ ଇନ୍ଦ୍ରପଦ ପ୍ରଦାନ କରିଥିଲେ। ତେଣୁ ବର୍ତ୍ତମାନ ପୁରନ୍ଦର ଇନ୍ଦ୍ର ଯିଏକି ବର୍ତ୍ତମାନ ସ୍ୱର୍ଗର ରାଜା ସେ ଇନ୍ଦ୍ରପଦକୁ ଭୋଗ କରୁଛନ୍ତି କେବଳ ଭଗବାନଙ୍କ ହସ୍ତରେ ଜଳଦାନ କରି। କାରଣ ଯେତେବେଳେ କୌଣସି ପ୍ରତିଜ୍ଞା କରିବାକୁ ହୁଏ ସେଥିରେ ସଂକଳ୍ପ କରିବାକୁ ହୁଏ ଏବଂ ସଂକଳ୍ପରେ ଜଳଦାନ କରିବାକୁ ହୁଏ। ତେଣୁ ଇନ୍ଦ୍ର ଏହିପରି ଜଳଦାନ କରି ଭଗବାନ ସାର୍ବଭୌମଙ୍କ ହସ୍ତରେ ସେ ହସ୍ତର ଅର୍ଚ୍ଚନା କରି ସେ ଇନ୍ଦ୍ରପଦକୁ ପ୍ରାପ୍ତ ହୋଇଛନ୍ତି। ଏବଂ ମହାରାଜ ବଳି ସେ ମଧ୍ୟ ଭଗବାନ ବାମନ ଦେବଙ୍କୁ ତ୍ରିପାଦ ଭୂମି ଦେବାର ସଂକଳ୍ପ କରି ତାଙ୍କ ହସ୍ତରେ ଜଳଦାନ ପୂର୍ବକ ସେ ମଧ୍ୟ ଇନ୍ଦ୍ରପଦକୁ ପ୍ରାପ୍ତ ହୋଇଛନ୍ତି। ତେଣୁ ବଳି ମହାରାଜ ବର୍ତ୍ତମାନ ସୁତଳ ଲୋକରେ ପ୍ରତୀକ୍ଷା କରୁଛନ୍ତି, ଅଷ୍ଟମ ମନ୍ୱନ୍ତରରେ ସେ ସ୍ୱର୍ଗର ରାଜା ଇନ୍ଦ୍ର ହେବେ। ସେ ବରଦାନ ପ୍ରାପ୍ତ କରିସାରିଛନ୍ତି ଭଗବାନଙ୍କଠାରୁ, କେବଳ ତାଙ୍କ ହସ୍ତରେ ଜଳଦାନ କରି। ତେଣୁ ଭଗବାନଙ୍କର ସେହି ବରଦ ହସ୍ତକମଳ ତାହା କାମୀମାନଙ୍କୁ ପରମ ଐଶ୍ୱର୍ଯ୍ୟ ପ୍ରଦାନ କରିପାରେ। କେବଳ ଯେ ତାହା କାଳସର୍ପ ଦ୍ୱାରା ପୀଡ଼ିତ ବ୍ୟକ୍ତିମାନଙ୍କର ଦୁଃଖକୁ ଦୂର କରିପାରେ ତାହା ନୁହେଁ, ତାହା ଅନନ୍ତ ଐଶ୍ୱର୍ଯ୍ୟ ମଧ୍ୟ ପ୍ରଦାନ କରିବାରେ ସମର୍ଥ। ଏବଂ ସେହି ବରଦ ହସ୍ତ ଭଗବାନଙ୍କର ଯିଏକି ସୌଗନ୍ଧି ଗନ୍ଧି ବୋଲି କୁହାଯାଇଛି, ଯାହାକୁ ଅର୍ଥାତ୍ ସୌଗନ୍ଧିକ ପୁଷ୍ପର ଗନ୍ଧକୁ ଯେ ବହନ କରୁଛି ଭଗବାନଙ୍କର ସେହି ବରଦ ହସ୍ତ, ସୌଗନ୍ଧିକ ଏହା ହେଉଛି ଗୋଟିଏ କମଳ ପୁଷ୍ପ ଯାହାକି ମାନସରୋବରରେ ପ୍ରସ୍ଫୁଟିତ ହୋଇଥାଏ। ମାନସରୋବର ହ୍ରଦରେ ଏହି ସୌଗନ୍ଧିକ ପୁଷ୍ପମାନ ଦେଖିବାକୁ ମିଳିଥାଏ, ଏବଂ ସେହି ସୌଗନ୍ଧିକ କମଳ ପୁଷ୍ପରୁ ଏକ ସୁନ୍ଦର ସୁଗନ୍ଧ ପ୍ରବାହିତ ହୁଏ। ତେଣୁ ଭଗବାନଙ୍କର ହସ୍ତକମଳ ଗନ୍ଧ ମଧ୍ୟ ଏହି ସୌଗନ୍ଧିକ ପୁଷ୍ପର ଗନ୍ଧ ସଦୃଶ। ତେଣୁ ଏହି ଭଗବାନଙ୍କର ହସ୍ତକମଳ ଯିଏକି ଅଭୟଦାନ ଦେବାରେ ସମର୍ଥ, ସମସ୍ତ କାମନା ପୂର୍ଣ୍ଣ କରିବାରେ ସମର୍ଥ, ସେହି ଭଗବାନଙ୍କର ହସ୍ତକମଳ ଯେଉଁ ହସ୍ତକମଳରୁ ସୌଗନ୍ଧିକ ପୁଷ୍ପର ଗନ୍ଧ ନିର୍ଗତ ହେଉଛି, ସେହି ଭଗବାନଙ୍କର ହସ୍ତକମଳ ରାସଲୀଳା ସମୟରେ ଗୋପୀମାନଙ୍କର ସ୍ୱେଦବିନ୍ଦୁକୁ ଦୂର କରିବା ପାଇଁ ନ୍ୟସ୍ତ ହୋଇଛି। ଅକ୍ରୁର ଚିନ୍ତା କରୁଛନ୍ତି ଯେ ରାସଲୀଳା ସମୟରେ ଗୋପୀମାନେ ଭଗବାନଙ୍କ ସହିତ ନୃତ୍ୟ କରିବା ଅବସରରେ ଯେଉଁ ଶ୍ରମଯୁକ୍ତ ହୋଇଛନ୍ତି, ତେଣୁ ତାଙ୍କର ଅଙ୍ଗରେ ଏବଂ ବଦନ କମଳରେ ଶ୍ରମ ବିନ୍ଦୁ, ଶ୍ରମ ଝାଳମାନ, ଛେଦବିନ୍ଦୁମାନ ପରିଲକ୍ଷିତ ହେଉଛି। ତେଣୁ ଭଗବାନ ସେହି ହସ୍ତକମଳରେ ସେମାନଙ୍କର ଛେଦବିନ୍ଦୁକୁ ପୋଛି ଦେଉଛନ୍ତି। ତେଣୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କର ଟୀକାରେ ଯେ ପ୍ରକୃତ ପକ୍ଷେ ଭଗବାନଙ୍କର ହସ୍ତକମଳରୁ ଯେଉଁ ସୌଗନ୍ଧିକ ଗନ୍ଧ ନିର୍ଗତ ହେଉଛି ତାହା ଗୋପୀମାନଙ୍କର ମୁଖ କମଳର ଛେଦବିନ୍ଦୁ ପୋଛି ଦେଇଥିବା ହେତୁ, ତାଙ୍କର ସ୍ପର୍ଶ ଲାଭ କରିଥିବା ହେତୁ ଭଗବାନଙ୍କର ହସ୍ତକମଳ ଏହି ସୌଗନ୍ଧିକ ଯୁକ୍ତ ହୋଇଛି, ସୌଗନ୍ଧିକ ଗନ୍ଧି ହୋଇଛି। ଅର୍ଥାତ୍ ଗୋପୀମାନଙ୍କର ଶରୀରରୁ ଯେଉଁ ସୌଗନ୍ଧିକ ଗନ୍ଧ ନିର୍ଗତ ହେଉଛି ତାର ସ୍ପର୍ଶରେ ଭଗବାନଙ୍କର ହସ୍ତକମଳ ଏହି ସୌଗନ୍ଧିକ ଗନ୍ଧ ଯୁକ୍ତ ହୋଇଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହିପରି ଭାବରେ ବ୍ୟାଖ୍ୟା କରୁଛନ୍ତି ଯେ ଭଗବାନଙ୍କର ହସ୍ତକମଳର ସୌଗନ୍ଧିକ ଗନ୍ଧ ଗୋପୀମାନଙ୍କର ଅଙ୍ଗ ସ୍ପର୍ଶରେ ସେ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଶ୍ରୀଧର ସ୍ୱାମୀ ସେ ଯେତେବେଳେ ଏହି ଶ୍ଳୋକର ବ୍ୟାଖ୍ୟା କରୁଛନ୍ତି, ସେ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଯେଉଁମାନେ ମୁମୁକ୍ଷୁ ଅର୍ଥାତ୍ ସଂସାର ଭୟରେ ପୀଡ଼ିତ ଭୟଭୀତ, ଭଗବାନଙ୍କର ଏହି ହସ୍ତକମଳ ସେମାନଙ୍କର ସଂସାର ଭୟ ନିବର୍ତ୍ତକ, ସେମାନଙ୍କର ସଂସାର ଭୟକୁ ନଷ୍ଟ କରିପାରେ। ଏବଂ ଯେଉଁମାନେ ସକାମାନମ୍ ଅର୍ଥାତ୍ ଯେଉଁମାନେ କାମୀ ଅର୍ଥାତ୍ ଯେଉଁମାନେ ଭୋଗ କାମନା କରୁଛନ୍ତି ସଂସାର ଏବଂ ଭଗବାନଙ୍କର ଶରଣାଗତ ହୋଇଛନ୍ତି, ଭଗବାନଙ୍କର ହସ୍ତକମଳ ସେମାନଙ୍କର ଅଭ୍ୟୁଦୟ ପ୍ରଦ, ସେମାନଙ୍କର ଅଭ୍ୟୁଦୟ କରିପାରେ ଅର୍ଥାତ୍ ଭୋଗ ଐଶ୍ୱର୍ଯ୍ୟ ପ୍ରଦାନ କରିପାରେ ସେମାନଙ୍କୁ। ଏବଂ ଅନୁରକ୍ତାନାମ ଯେଉଁମାନେ ଭଗବାନଙ୍କ ପ୍ରତି ଅନୁରକ୍ତ, ଯେଉଁମାନେ ଭଗବାନଙ୍କର ପ୍ରେମୀ, ଅର୍ଥାତ୍ ପ୍ରେମପୂରିତ ହୃଦୟରେ ଭଗବାନଙ୍କର ଉପାସନା କରୁଛନ୍ତି, ସେମାନଙ୍କ ପାଇଁ ପରମ ସୁଖପ୍ରଦ, ପରମ ସୁଖଦ। ଠିକ ଯେପରି ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କର ସମଝାଳକୁ ପୋଛି ଦେଇ ସେମାନଙ୍କୁ ଅନନ୍ତ ସୁଖ ପ୍ରଦାନ କରିଥିଲେ, ଗୋପୀମାନେ ତାଦ୍ୱାରା ଆନନ୍ଦ ପ୍ରାପ୍ତ ହୋଇଥିଲେ। ତେଣୁ ଭଗବାନଙ୍କର ସେ ହସ୍ତକମଳ ଗୋପୀମାନଙ୍କ ପରି ଅନୁରକ୍ତ ପ୍ରେମୀ ଭକ୍ତମାନଙ୍କ ପ୍ରତି ପରମ ସୁଖପ୍ରଦ। ବଳି ମହାରାଜ ଏବଂ ପୁରନ୍ଦର, ଇନ୍ଦ୍ର ଆଦି ଭୋଗକାମୀମାନଙ୍କ ପ୍ରତି ସେ ପରମ ଐଶ୍ୱର୍ଯ୍ୟପ୍ରଦ। ଏବଂ ଯେଉଁମାନେ ଏହି ସଂସାରର କାଳସର୍ପ ଦ୍ୱାରା ଦଂଶିତ ହେଉଛନ୍ତି, ଦୁଃଖ ବା କଷ୍ଟ ଜୀବନରେ ଅନୁଭବ କରୁଛନ୍ତି, ସେମାନେ ଯେତେବେଳେ ଭଗବାନଙ୍କର ଶରଣାଗତ ହୁଅନ୍ତି, ସେ ଭଗବାନଙ୍କର ହସ୍ତକମଳ ସେମାନଙ୍କ ପାଇଁ ପରମ ଭୟ ନିବର୍ତ୍ତକ। ତେଣୁ ଏହିପରି ଭାବରେ ଭଗବାନଙ୍କର ହସ୍ତକମଳ ବିଭିନ୍ନ ବ୍ୟକ୍ତିମାନଙ୍କ ପ୍ରତି ବିଭିନ୍ନ ଭାବରେ ବରପ୍ରଦ ହେଉଛି। ଏହିପରି ଭାବରେ ଶ୍ରୀଧର ସ୍ୱାମୀ ତାର ବ୍ୟାଖ୍ୟା କରୁଛନ୍ତି। ତେଣୁ ଅକ୍ରୁର ଏହିପରି ଭାବରେ ଭଗବାନଙ୍କର ହସ୍ତକମଳ, ବରଦ ହସ୍ତକମଳର ମହିମା କଥା ଚିନ୍ତା କରୁ କରୁ ତାଙ୍କ ମନରେ ଗୋଟିଏ ଶଙ୍କା ଉତ୍ପନ୍ନ ହେଉଛି। ସେ ଭାବୁଛନ୍ତି ଯେ ମୁଁ ବର୍ତ୍ତମାନ କଂସର ଦୂତ ହୋଇ ଭଗବାନଙ୍କର ନିକଟକୁ ଆସିଛି ତାଙ୍କୁ ମଥୁରା ନେଇଯିବା ପାଇଁ, ତେଣୁ ମୋତେ ଦେଖି କାଳେ ଭଗବାନ ଶ୍ରୀକୃଷ୍ଣ ମୋତେ ତାଙ୍କର ଶତ୍ରୁ ଜ୍ଞାନ କରିବେ, ସେଥିପାଇଁ ଅକ୍ରୁରଙ୍କର ଶଙ୍କା ଉତ୍ପନ୍ନ ହେଉଛି। ସେ ଭାବୁଛନ୍ତି ଯେ ଭଗବାନ କୃଷ୍ଣ ସେ ମୋତେ ମୁଁ କଂସର ଦୂତ ହୋଇ ଆସିଥିବା ହେତୁ ମୋ ପ୍ରତି ଶତ୍ରୁ ଜ୍ଞାନ ତ କରିବେ ନାହିଁ, ବା ଶତ୍ରୁ ଜ୍ଞାନ କରି ମୋ ଉପରେ ତାଙ୍କର ଆଉ କୃପା ଦୃଷ୍ଟି ବର୍ଷଣ କରିବେ ନାହିଁ, ଏପରି ହେବ ନାହିଁ ତ। ଏପରି ଭାବରେ ଶଙ୍କା ଉତ୍ପନ୍ନ ହେଉଛି ଅକ୍ରୁରଙ୍କ ମନରେ। ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ସେ ଭାବୁଛନ୍ତି ଯେ ଏକଥା ସତ, ମୁଁ ଯେ କଂସର ଦୂତ, କଂସର ଦୌତ୍ୟକର୍ମ କରିବା ପାଇଁ ମୁଁ ବ୍ରଜଭୂମିକୁ ଆସିଛି, କଂସର ଆଜ୍ଞା ବା କଂସର ସନ୍ଦେଶ ବହନ କରି ଆସିଛି ମୁଁ କୃଷ୍ଣ ବଳରାମଙ୍କୁ ମଥୁରା ନେଇଯିବା ପାଇଁ। ତେଣୁ ଯେକୌଣସି ବ୍ୟକ୍ତି ମୋତେ କଂସର ଦୂତ ହିସାବରେ କୃଷ୍ଣ ବଳରାମ ବା ବ୍ରଜବାସୀଙ୍କର ଶତ୍ରୁ ଭାବରେ ଗ୍ରହଣ କରିପାରେ। ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ଅକ୍ରୁର ନିଜର ମନକୁ ସାନ୍ତ୍ୱନା ପ୍ରଦାନ କରୁଛନ୍ତି, କହୁଛନ୍ତି ଯେ ଭଗବାନ କୃଷ୍ଣ ସେ ହେଉଛନ୍ତି ପରମ ପୁରୁଷ ଭଗବାନ, ଏବଂ ସେ ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ସେ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି ଏବଂ ବାହାରେ ସେ ମଧ୍ୟ ସର୍ବବ୍ୟାପୀ ଈଶ୍ୱର ଭାବରେ ରହିଛନ୍ତି। ତେଣୁ ସେ ବ୍ୟକ୍ତିର ହୃଦୟର ଭାବକୁ ଜାଣିପାରନ୍ତି, ଯେହେତୁ ସେ ପରମାତ୍ମା ରୂପରେ ରହିଛନ୍ତି ତେଣୁ ବ୍ୟକ୍ତି ହୃଦୟରେ କ'ଣ ଚିନ୍ତା କରୁଛି, ତାର ହୃଦୟର ଭାବ କ'ଣ, ସେ କଥାକୁ ଭଗବାନ ବୁଝିପାରନ୍ତି। ତେଣୁ ବ୍ୟକ୍ତିର ସମସ୍ତ ଭାବ ଏବଂ କର୍ମର ସାକ୍ଷୀ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ଅନ୍ତର୍ଯ୍ୟାମୀ, ଅନ୍ତର୍ଗତ ଭାବକୁ ଜାଣନ୍ତି। ତେଣୁ ସେ ନିଶ୍ଚିତ ଭାବରେ ମୋର ମନୋଭାବକୁ ବୁଝିପାରିବେ ଯେ ଯଦିଓ ମୁଁ କଂସର ଦୌତ୍ୟକର୍ମ କରିବା ପାଇଁ ଆସିଛି, ଦୂତ ଭାବରେ ଆସିଛି, କିନ୍ତୁ ମୋ ହୃଦୟରେ ଭଗବାନ କୃଷ୍ଣଙ୍କ ପ୍ରତି କୌଣସି ଶତ୍ରୁତା ଭାବ ନାହିଁ, ମୁଁ ଭଗବାନଙ୍କର ଭକ୍ତ, ତାଙ୍କ ପ୍ରତି ମୋର ଭକ୍ତିଭାବ ରହିଛି, ଏକଥା ଭଗବାନ କୃଷ୍ଣ ଅବଶ୍ୟ ଜାଣିପାରିବେ। ତେଣୁ ସେ ମୋତେ କେବେ ହେଲେ ତାଙ୍କର ଶତ୍ରୁ ଭାବରେ ଜ୍ଞାନ କରିବେ ନାହିଁ। ଏହିପରି ଭାବରେ ଅକ୍ରୁର ନିଜର ମନକୁ ଆଶ୍ୱାସନ ଦେଉଛନ୍ତି। ତାପରେ ସେ ଚିନ୍ତା କରୁଛନ୍ତି ଯେତେବେଳେ ଏହିପରି ଭାବରେ ଭଗବାନ କୃଷ୍ଣ ସେ ମୋ ପ୍ରତି କୃପା ଦୃଷ୍ଟି ନିକ୍ଷେପ କରିବେ, ଯେତେବେଳେ ମୁଁ ତାଙ୍କ ଚରଣରେ ପତିତ ହୋଇଥିବି ଏବଂ ସେ ମୋ ପ୍ରତି କୃପା ଦୃଷ୍ଟି ନିକ୍ଷେପ କରିବେ, ଭଗବାନଙ୍କର କୃପା ଦୃଷ୍ଟିକୁ ପ୍ରାପ୍ତ ହୋଇ ମୋର ସମସ୍ତ କଳ୍ମଶ ଦୂରୀଭୂତ ହୋଇଯିବ, ମୁଁ ପବିତ୍ର ହୋଇଯିବି, ଭଗବାନଙ୍କର କୃପା ଦୃଷ୍ଟି ପ୍ରାପ୍ତ ହେବା ମାତ୍ରେ ମୋର ସମସ୍ତ କଳ୍ମଶ ଦୂରୀଭୂତ ହେଇଯିବ ଏବଂ ମୁଁ ଶୁଦ୍ଧ ହେଇଯିବି। ତେଣୁ ଭଗବାନ ଶ୍ରୀକୃଷ୍ଣ ଏହିପରି ଭାବରେ ଯେତେବେଳେ ମୋ ପ୍ରତି କୃପା ଦୃଷ୍ଟି ନିକ୍ଷେପ କରିବେ ସେତେବେଳେ ମୁଁ କୃତାଞ୍ଜଳି ପୁଟରେ ଭଗବାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବି, ମସ୍ତକ ଅବନତ କରି, ଏବଂ ଭଗବାନ କୃଷ୍ଣ ସଙ୍ଗେ ସଙ୍ଗେ ମୋତେ ମୋର ହାତକୁ ଧରି ସେ ନିଜ ଆଡ଼କୁ ଟାଣି ନେବେ ଏବଂ ମୋତେ ଆଲିଙ୍ଗନ କରିବେ। ଅକ୍ରୁର ଏହିପରି ଭାବରେ ମନୋରଥ କରୁଛନ୍ତି ଯେ ଭଗବାନ କୃଷ୍ଣ ଯେତେବେଳେ ମୋତେ ଆଲିଙ୍ଗନବଦ୍ଧ ଅବସ୍ଥାରେ ରଖିଥିବେ ସେତେବେଳେ ମୋର ଏହି ଶରୀର ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ହୋଇଯିବ, ଏହି ଶରୀର ମୋର ତୀର୍ଥରେ ପରିଣତ ହୋଇଯିବ। ଭଗବାନଙ୍କର ସେହି ଅଙ୍ଗସଙ୍ଗକୁ ଲାଭ କରି ମୁଁ ମୋର ଶରୀର ତୀର୍ଥ ସଦୃଶ ପବିତ୍ର ହୋଇଯିବ ଏବଂ ଏହି ଶରୀର ସେହି ଗୁଣକୁ ପ୍ରାପ୍ତ ହେବ ଯେ ଏହି ଶରୀରର ସ୍ପର୍ଶରେ ମଧ୍ୟ ଯେଉଁମାନେ ଆସିବେ, ଯେହେତୁ ଏ ଶରୀର ତୀର୍ଥ ଭାବରେ ପରିଣତ ହେବ ତେଣୁ ମୋର ଶରୀରର ସ୍ପର୍ଶରେ ଅନ୍ୟମାନେ ମଧ୍ୟ ପବିତ୍ର ହୋଇଯିବେ। ତେଣୁ ଭଗବାନଙ୍କର ସେହି ଅଙ୍ଗସଙ୍ଗ ଲାଭ କରିବାର ଏହା ହେଉଛି ମହତ୍ତ୍ୱ, ଏବଂ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରିବା ଦ୍ୱାରା ମୋର କୋଟି ଜନ୍ମର ଯେଉଁ ସବୁ କର୍ମ ଫଳମାନ ରହିଛି, ପାପ କର୍ମର ଫଳମାନ ସବୁ ରହିଛି, ତାହା ସବୁ ମଧ୍ୟ ଦୂରୀଭୂତ ହେଇଛି, ମୁଁ କର୍ମ ବନ୍ଧନରୁ ମୁକ୍ତ ହେଇଛି। ତେଣୁ ଏହିପରି ଭାବରେ ଅକ୍ରୁର ଚିନ୍ତା କରୁଛନ୍ତି ଯେ ପ୍ରକୃତ ପକ୍ଷରେ ଭଗବାନ କୃଷ୍ଣ ଯେହେତୁ ସେ ପରମାତ୍ମା ଅନ୍ତର୍ଯ୍ୟାମୀ, ସେ ମୋତେ ଶତ୍ରୁ ଭାବରେ ଜ୍ଞାନ କରିବେ ନାହିଁ, କାରଣ ସେ ହୃଦୟରେ ରହି ମୋର ମନଗତ ଭାବକୁ ବୁଝିପାରିବେ ଯେ ମୁଁ ହେଉଛି ତାଙ୍କର ସୁହୃତ୍ତମ, ମୁଁ ତାଙ୍କର ହିତକାଂକ୍ଷୀ ବନ୍ଧୁ ଏବଂ ଅନନ୍ୟ ଦୈବତ, ମୁଁ ଭଗବାନ କୃଷ୍ଣଙ୍କ ଭିନ୍ନ ଅନ୍ୟ କାହାରିକୁ ମୋର ପ୍ରଭୁ ଭାବରେ ଜାଣେ ନାହିଁ, ଏବଂ ତାଙ୍କର ମୁଁ ହେଉଛି ଜ୍ଞାତି କୁଟୁମ୍ବ, ତେଣୁ ସେ ମୋତେ ଶତ୍ରୁ ଜ୍ଞାନ କରି ନିଶ୍ଚିତ ଭାବରେ ନିଜର ମିତ୍ର ବା ଜ୍ଞାତି କୁଟୁମ୍ବ ଭାବରେ ଗ୍ରହଣ କରି ସେ ଏହିପରି ଭାବରେ ମୋତେ ଆଲିଙ୍ଗନ କରିବେ ଏବଂ ମୋ ପ୍ରତି କୃପା ବୃଷ୍ଟି ବର୍ଷଣ କରିବେ, ଯାହାଦ୍ୱାରା ମୋର ସମସ୍ତ କର୍ମବନ୍ଧନ ନଷ୍ଟ ହୋଇଯିବ, ମୁଁ କର୍ମବନ୍ଧନରୁ ମୁକ୍ତ ହୋଇଯିବି, ମୋର ଏହି ଶରୀର ପବିତ୍ର ହୋଇଯିବ, ତୀର୍ଥରେ ପରିଣତ ହେବ। ପୁଣି ଅକ୍ରୁର ମନୋରଥ କରୁଛନ୍ତି, ଲବ୍ଧାଙ୍ଗ ସଙ୍ଗମ ପ୍ରଣତଂ କୃତାଞ୍ଜଳି ମାଂ ବକ୍ଷ୍ୟତେ ଅକ୍ରୁର ତତେ ତୁ ଉରୁସ୍ରବାହା। ତେଣୁ ଅକ୍ରୁର ଭାବୁଛନ୍ତି ଯେତେବେଳେ ମୁଁ ଭଗବାନଙ୍କର ଏହିପରି ଭାବରେ ଅଙ୍ଗସଙ୍ଗ ପ୍ରାପ୍ତ ହେବି ଏବଂ ତାଙ୍କର ସମ୍ମୁଖରେ ମୁଁ କୃତାଞ୍ଜଳି ପୁଟରେ ଦଣ୍ଡାୟମାନ ହେଇ ରହିଥିବି, ସେତେବେଳେ ଭଗବାନ ଯିଏକି ଯାହାଙ୍କର ଯଶ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇଛି ସେହି ଭଗବାନ ମୋତେ ଅତି ଆନନ୍ଦରେ ଏବଂ ପ୍ରେମ ପରବଶ ହୋଇ ସେ ମୋତେ ସମ୍ବୋଧନ କରିବେ, ହେ ତାତ ଅକ୍ରୁର ମାଂ ବକ୍ଷ୍ୟତେ ଅକ୍ରୁର, ସେ ମୋତେ ସମ୍ବୋଧନ କରିବେ ଯେ ହେ ତାତ ଅକ୍ରୁର। ତେଣୁ ଯେତେବେଳେ ଭଗବାନ ଏହିପରି ଭାବରେ ସମ୍ବୋଧନ କରି ମୋର ଆଦର କରିବେ, ମୋତେ ସମ୍ମାନ ପ୍ରଦର୍ଶନ କରିବେ, ମୋର ଏହି ମନୁଷ୍ୟ ଜନ୍ମ ସାର୍ଥକ ହୋଇଯିବ। ତେଣୁ ଅକ୍ରୁର କହୁଛନ୍ତି ତଦା ବୟଂ ଜନ୍ମ ଭୃତୋ ମହି ଆଶା, ଯେଉଁମାନେ ଏହି ସଂସାରରେ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କର ଜନ୍ମ ସାର୍ଥକ ହେବ, ସେମାନେ ମହାନତାକୁ ପ୍ରାପ୍ତ ହେବେ ଯେତେବେଳେ ସେମାନେ ଏହିପରି ଭାବରେ ଭଗବାନଙ୍କ ଦ୍ୱାରା ସମ୍ବୋଧିତ ହେବେ ବା ଭଗବାନଙ୍କ ଦ୍ୱାରା ଆଦର ସମ୍ମାନ ପ୍ରାପ୍ତ ହେବେ, ସେମାନଙ୍କର ଜନ୍ମ ସାର୍ଥକ ହେଇଯିବ। ତାପରେ ପୁଣି କହୁଛନ୍ତି ନୈବା ଦ୍ରୁତ ୟୋ ଧିଗ ଅମୁଷ୍ୟ ଜନ୍ମ ତତ୍, କିନ୍ତୁ ଯଦି କେହି ଏହି ସଂସାରରେ ମନୁଷ୍ୟ ଜନ୍ମକୁ ପ୍ରାପ୍ତ ହୋଇ ତଥାପି ଭଗବାନଙ୍କ ଦ୍ୱାରା ସେ ଆଦୃତ ହୋଇନାହିଁ, ଆଦର ପ୍ରାପ୍ତ ହୋଇନାହିଁ, ବା ସମ୍ମାନ ପ୍ରାପ୍ତ ହୋଇନାହିଁ ତାହେଲେ ତାର ମନୁଷ୍ୟ ଜନ୍ମ ଧିକ୍ ଏପରି ବ୍ୟକ୍ତି ମନୁଷ୍ୟ ଜନ୍ମ ଧାରଣ କଲେ କିଛି ଲାଭ ନାହିଁ। ଯଦି ସେ ଭଗବାନଙ୍କ ଦ୍ୱାରା ଆଦୃତ ହେଲା ନାହିଁ, ଭଗବାନଙ୍କ ଦ୍ୱାରା ସମ୍ମାନକୁ ପ୍ରାପ୍ତ ହେଲା ନାହିଁ, ଏହା ହିଁ ହେଉଛି ଜୀବଭୃତ। ଅର୍ଥାତ୍ ଯେଉଁମାନେ ଜୀବନ ଧାରଣ କରିଛନ୍ତି ବା ଜନ୍ମଭୃତ, ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ଏହି ଭୌତିକ ସଂସାରରେ, ସେମାନଙ୍କର ଜୀବନର ଏହି ଲକ୍ଷ୍ୟ ହେବା ଉଚିତ ଯେ ସେମାନେ କିପରି ଭାବରେ ଭଗବାନଙ୍କ ଦ୍ୱାରା ଆଦୃତ ହେବେ, ସମ୍ମାନିତ ହେବେ। ସେମାନଙ୍କୁ ଏପରି କାର୍ଯ୍ୟ କରିବାକୁ ପଡ଼ିବ ଯାହାଦ୍ୱାରା ଭଗବାନ ସେମାନଙ୍କୁ ଆଦର କରିବେ, ଅନ୍ୟଥା ସେମାନଙ୍କର ମନୁଷ୍ୟ ଜନ୍ମକୁ ଧିକ୍ ବୃଥା ସେମାନଙ୍କର ମନୁଷ୍ୟ ଜନ୍ମ। ତେଣୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ଶ୍ଳୋକର ବ୍ୟାଖ୍ୟା କରିବାକୁ ଯାଇ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଏହି ଭୌତିକ ସଂସାରରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଯଦି ମହତ ବ୍ୟକ୍ତିମାନଙ୍କ ଦ୍ୱାରା ଆଦୃତ ହୁଅନ୍ତି ନାହିଁ ବା ସମ୍ମାନ ପ୍ରାପ୍ତ ହୁଅନ୍ତି ନାହିଁ, ସେମାନଙ୍କର ଜନ୍ମ ବୃଥା ହୋଇଯାଏ, ସେମାନଙ୍କର ମନୁଷ୍ୟ ଜନ୍ମକୁ ଧିକ୍ ବୋଲି କୁହାଯିବ। ତେଣୁ ଭୌତିକ ସଂସାରରେ ଆମେ ପ୍ରତ୍ୟେକ ବ୍ୟକ୍ତି ଏପରି କାର୍ଯ୍ୟ କରିବା ଉଚିତ ଯାହାଦ୍ୱାରା ସେ ମହତ ବ୍ୟକ୍ତି ମାନଙ୍କ ଦ୍ୱାରା ଆଦୃତ ହେବେ, ଭଗବାନଙ୍କର ଭକ୍ତମାନଙ୍କ ଦ୍ୱାରା ଆଦୃତ ହେବେ, ସମ୍ମାନ ପ୍ରାପ୍ତ ହେବେ, ଯାହାଫଳରେ ଭଗବାନଙ୍କ ଦ୍ୱାରା ମଧ୍ୟ ସେମାନେ ଆଦୃତ ହେବେ। ତେଣୁ ସେଥିପାଇଁ ଆମକୁ ଏପରି କାର୍ଯ୍ୟ କରିବାକୁ ହେବ ଯାହାଦ୍ୱାରା ଭଗବାନ ପ୍ରସନ୍ନ ହେବେ, ତାଙ୍କର ଭକ୍ତମାନେ ମଧ୍ୟ ପ୍ରସନ୍ନ ହେବେ। ସେଥିପାଇଁ ଯେଉଁମାନେ ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜର ସ୍ୱାର୍ଥର କଥା ଚିନ୍ତା ନ କରି କେବଳ ଭଗବାନଙ୍କର ସ୍ୱାର୍ଥ, ଭଗବାନଙ୍କର ହିତ ଚିନ୍ତା କରିଥାନ୍ତି, ଅର୍ଥାତ୍ ଯେଉଁମାନେ ନିଃସ୍ୱାର୍ଥପର ଭାବରେ ଭଗବାନଙ୍କର ସେବା କରିଥାନ୍ତି, ସେହିମାନେ ହିଁ ଭଗବାନଙ୍କ ଦ୍ୱାରା ଆଦୃତ ହୋଇଥାନ୍ତି, ସେହିମାନେ ହିଁ ଭଗବାନଙ୍କର ଅନ୍ୟ ଭକ୍ତମାନଙ୍କ ଦ୍ୱାରା ଆଦୃତ ହୋଇଥାନ୍ତି, ସମ୍ମାନିତ ହୋଇଥାନ୍ତି। କିନ୍ତୁ ଯଦି କେହି ଜୀବନରେ କେବଳ ନିଜ ସ୍ୱାର୍ଥ କଥା ଚିନ୍ତା କରିଛି, ଭଗବାନଙ୍କର ସ୍ୱାର୍ଥ କଥା ଚିନ୍ତା କରିନି, ଭଗବାନଙ୍କୁ ଆନନ୍ଦ ଦେବା କଥା ଚିନ୍ତା କରିନି, ତାହେଲେ ସେପରି ବ୍ୟକ୍ତି କେବେ ହେଲେ ଜୀବନରେ ଭଗବାନଙ୍କ ଦ୍ୱାରା ଆଦୃତ ହେବ ନାହିଁ ବା ତାଙ୍କର ଭକ୍ତମାନଙ୍କ ଦ୍ୱାରା ଆଦୃତ ହେବ ନାହିଁ, ସେଥିପାଇଁ ତାର ମନୁଷ୍ୟ ଜନ୍ମ ବୃଥା ହୋଇଯିବ। ତେଣୁ ଏଠାରେ ଅକ୍ରୁର ନିଜର ସୌଭାଗ୍ୟର ପ୍ରଶଂସା କରି କହୁଛନ୍ତି ଯେ ଭଗବାନଙ୍କ ଦ୍ୱାରା ଯେତେବେଳେ ମୁଁ ଏହିପରି ଭାବରେ ଆଦୃତ ହେବି, ଭଗବାନ ମୋତେ ସମ୍ବୋଧନ କରିବେ, ହେ ପ୍ରିୟ ତାତ ଅକ୍ରୁର, ସେତେବେଳେ ମୋର ଜୀବନ ସାର୍ଥକ ହୋଇଯିବ। ଭଗବାନଙ୍କ ଦ୍ୱାରା ଏହିପରି ଭାବରେ ସମ୍ବୋଧିତ ହୋଇ ମୁଁ ନିଜର ଜୀବନକୁ କୃତାର୍ଥ ମନେ କରିବି। ତାପରେ ପୁଣି କହୁଛନ୍ତି, ନ ତସ୍ୟ କଶ୍ଚିତ୍ ଦୈତ ସୁହୃତ୍ତମ ନ ତା ପ୍ରିୟ ଦେଶ୍ୟ ଉପେକ୍ଷ ଏବ ବା ତଥାପି ଭକ୍ତାନ ଭଜତେ ୟଥା ତଥା ସୁରଦ୍ରୁମ ୟଦବତ ଉପାଶ୍ରିତ ଅର୍ଥଦ। ନକ୍ର କହୁଛନ୍ତି ଯେ ପ୍ରକୃତ ପକ୍ଷରେ ଏହି ସଂସାରରେ ଭଗବାନଙ୍କର କେହି ପ୍ରିୟ ନାହାନ୍ତି କି କେହି ଅପ୍ରିୟ ମଧ୍ୟ ନାହାନ୍ତି, ସେ ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିଥାନ୍ତି। ତେଣୁ ଭଗବାନଙ୍କର କେହି ବନ୍ଧୁ ନାହାନ୍ତି ବା କେହି ଶତ୍ରୁ ମଧ୍ୟ ନାହାନ୍ତି। ସେଥିପାଇଁ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି, ସମଭଂ ସର୍ବଭୂତେଷୁ ନମେ ଦେଶସ୍ତି ନା ପ୍ରିୟ, ଯେ ମୁଁ ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିଥାଏ, ମୋର କାହା ପ୍ରତି ମୋର କେହି ପ୍ରିୟ ନୁହନ୍ତି ବା ମୋର କେହି ଅପ୍ରିୟ ନୁହନ୍ତି, ଶତ୍ରୁ ନୁହନ୍ତି। କିନ୍ତୁ ଯେ ଭଜନ୍ତି ତୁମାଂ ଭକ୍ତ୍ୟା, ଯେଉଁମାନେ ମୋତେ ଭକ୍ତି ସହକାରେ ମୋତେ ପୂଜା କରନ୍ତି, ମୈତେ ତେସୁ ତାପ୍ୟହମ, ସେମାନେ ମୋର ହୃଦୟରେ ରହିଛନ୍ତି ଏବଂ ମୁଁ ମଧ୍ୟ ସେମାନଙ୍କ ହୃଦୟରେ ରହିଛି। ତେଣୁ ଯେଉଁମାନେ ଭକ୍ତ ସେମାନେ ଭକ୍ତିଭାବରେ ଯେଉଁମାନେ ଭଗବାନଙ୍କର ଉପାସନା କରୁଛନ୍ତି ସେମାନେ ମୋ ହୃଦୟରେ ରହିଛନ୍ତି ସବୁ ସମୟରେ, ଅର୍ଥାତ୍ ସେମାନଙ୍କୁ ମୁଁ ମୋର ହୃଦୟରେ ଧାରଣ କରୁଛି, ଭଗବାନ କହୁଛନ୍ତି, ଏବଂ ମୁଁ ମଧ୍ୟ ସେମାନଙ୍କ ହୃଦୟରେ ସବୁ ସମୟରେ ରହିଛି। ମୈତେ ତେଷୁ ତାପି ଅହମ୍। ତେଣୁ ଭଗବାନ ଯଦିଓ ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରୁଛନ୍ତି, କିନ୍ତୁ ଯେଉଁମାନେ ତାଙ୍କୁ ଭକ୍ତିଭାବରେ ଭଜନ ଭଗବାନଙ୍କର କରିଥାନ୍ତି, ସେମାନେ ଭଗବାନଙ୍କର ଅତି ପ୍ରିୟ ହୋଇଥାନ୍ତି। ଭଗବାନ ସେମାନଙ୍କୁ ନିଜ ହୃଦୟରେ ଧାରଣ କରିଥାନ୍ତି, ଏବଂ ଯେହେତୁ ସେମାନେ ଭଗବାନଙ୍କୁ ନିଜ ହୃଦୟରେ ଧାରଣ କରିଛନ୍ତି, ତେଣୁ ଭଗବାନ ସେପରି ଭକ୍ତମାନଙ୍କୁ ନିଜ ହୃଦୟରେ ଧାରଣ କରିଥାନ୍ତି। ତେଣୁ ଅକ୍ରୁର ଉଦାହରଣରେ କହୁଛନ୍ତି ଯେ ଯଦିଓ ଭଗବାନ କାହାକୁ ଉପେକ୍ଷା କରନ୍ତି ନାହିଁ, ବା ତାଙ୍କର କେହି ଶତ୍ରୁ ବା ମିତ୍ର ନାହାନ୍ତି, କେହି ପ୍ରିୟ ଅପ୍ରିୟ ନାହାନ୍ତି, ତଥାପି ଯେଉଁମାନେ ଯେପରି ଭାବରେ ଭଗବାନଙ୍କୁ ଭଜନ କରନ୍ତି, ଭଗବାନ ଅନୁରୂପ ସେମାନଙ୍କ ପ୍ରତି ଆଚରଣ କରିଥାନ୍ତି। ଇଏ ଯଥା ମଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟ। ଯେ ଯେପରି ଭାବରେ ମୋର ଭଜନ କରନ୍ତି, ମୁଁ ସେପରି ଭାବରେ ସେମାନଙ୍କର ଭଜନ କରିଥାଏ ବା ଫଳ ପ୍ରଦାନ କରିଥାଏ। ଯେପରି ଭାବରେ କଳ୍ପବୃକ୍ଷର ଉପାସନା କଲେ କଳ୍ପବୃକ୍ଷ ମାତ୍ର ଅର୍ଥ ଦେଇଥାଏ, କିନ୍ତୁ ଉପାସନା ନ କଲେ ବା କଳ୍ପବୃକ୍ଷ ନିକଟକୁ ଆସି ଯାଚନା ନ କଲେ କଳ୍ପବୃକ୍ଷ ଫଳ ପ୍ରଦାନ କରିନଥାଏ। ଯଦିଓ କଳ୍ପବୃକ୍ଷ ବ୍ୟକ୍ତିର ସମସ୍ତ କାମନାକୁ ପୂର୍ଣ୍ଣ କରିବାରେ ସମର୍ଥ, କିନ୍ତୁ ବ୍ୟକ୍ତିକୁ କଳ୍ପବୃକ୍ଷ ନିକଟକୁ ଯିବାକୁ ପଡ଼ିବ ଏବଂ ତା ନିକଟରୁ କାମନା କରିବାକୁ ପଡ଼ିବ, ତାହେଲେ କଳ୍ପବୃକ୍ଷ ଫଳ ପ୍ରଦାନ କରିବ। କିନ୍ତୁ ଯଦି କେହି କହେ ଯେ କଳ୍ପବୃକ୍ଷ ମୋତେ ଫଳ ପ୍ରଦାନ କଲାନି, କାରଣ ଆମେ କଳ୍ପବୃକ୍ଷ ନିକଟକୁ ଯାଇନୁ, ତେଣୁ କଳ୍ପବୃକ୍ଷ ଆମକୁ ଫଳ ପ୍ରଦାନ କରିନି, ତେଣୁ ଏଥିରେ କଳ୍ପବୃକ୍ଷର ଦୋଷ ନାହିଁ। କଳ୍ପବୃକ୍ଷ ନିକଟକୁ ଯେକୌଣସି ବ୍ୟକ୍ତି ଯିବ, ସେ ଫଳ ପ୍ରାପ୍ତ ହେବ ଯଦି ସେ କାମନା କରେ। କଳ୍ପବୃକ୍ଷ ଚିନ୍ତା କରିବ ନାହିଁ ଇଏ ମୋର ଶତ୍ରୁ ବା ମିତ୍ର, କାରଣ କଳ୍ପବୃକ୍ଷ ସମଦୃଷ୍ଟି ସମ୍ପନ୍ନ, ଯେକୌଣସି ବ୍ୟକ୍ତି ଯିବ କଳ୍ପବୃକ୍ଷ ଫଳ ପ୍ରଦାନ କରିବ। ସେ ବ୍ୟକ୍ତି ଉପରେ ନିର୍ଭର କରୁନି କଳ୍ପବୃକ୍ଷ, ଯେ ବ୍ୟକ୍ତିର ସ୍ୱଭାବ କ'ଣ, ବ୍ୟକ୍ତି ଶତ୍ରୁ ନା ମିତ୍ର, ସେପରି ନିର୍ଭର କରୁନି। ଠିକ ସେହିପରି ଭଗବାନଙ୍କ ନିକଟକୁ ଯେଉଁମାନେ ଯାଆନ୍ତି ତାଙ୍କର ଶରଣାପନ୍ନ ହୁଅନ୍ତି, ଯଦିଓ ଭଗବାନ ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିଥାନ୍ତି, ତାଙ୍କର କେହି ଶତ୍ରୁ ମିତ୍ର ନାହାନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ନିକଟକୁ ଯାଇଥାନ୍ତି ତାଙ୍କର ଶରଣାପନ୍ନ ହୋଇଥାନ୍ତି, ଭଗବାନ ସେମାନଙ୍କୁ ତାଙ୍କର ଭାବ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ତେଣୁ ଭଗବାନଙ୍କୁ ଦୋଷ ଦିଆଯାଇପାରିବ ନାହିଁ ଯେ ଭଗବାନ ଭକ୍ତମାନଙ୍କ ପ୍ରତି କୃପା ପ୍ରଦର୍ଶନ କରୁଛନ୍ତି ଏବଂ ଅନ୍ୟମାନଙ୍କ ପ୍ରତି କୃପା ପ୍ରଦର୍ଶନ କରୁନାହାନ୍ତି, କାରଣ ଅନ୍ୟମାନେ ଭଗବାନଙ୍କ ନିକଟକୁ ଯାଉନାହାନ୍ତି। ଯଦି ସେମାନେ ଭଗବାନଙ୍କ ନିକଟକୁ ଯିବେ, ସେମାନେ ମଧ୍ୟ ଭଗବାନଙ୍କର କୃପାକୁ ପ୍ରାପ୍ତ ହେବେ। ତେଣୁ ଏହିପରି ଭାବରେ ଯେତେବେଳେ ଅକ୍ରୁର ଚିନ୍ତା କରୁଛନ୍ତି ଭଗବାନଙ୍କର ସେଇ କୃପା କଥା, ପୁଣି ଚିନ୍ତା କରୁଛନ୍ତି ଯେ ମୁଁ ଯେତେବେଳେ ଏହିପରି ଭାବରେ ଭଗବାନଙ୍କ ନିକଟରେ କୃତାଞ୍ଜଳି ପୁଟରେ ହସ୍ତ ଯୋଡ଼ି ଛିଡ଼ା ହୋଇଥିବି, ସେତେବେଳେ ଭଗବାନ ବଳରାମ, ଯିଏକି କୃଷ୍ଣଙ୍କର ଭ୍ରାତା, ସେ ମୋ ଆଡ଼କୁ ଚାହିଁ ସ୍ମିତ ହାସ କରିବେ ଏବଂ ମୋର ହସ୍ତକୁ ଧରି ମୋତେ ମଧ୍ୟ ଆଲିଙ୍ଗନ କରିବେ। ତେଣୁ ଏହିପରି ଭାବରେ ଭଗବାନ ବଳରାମଙ୍କ ଦ୍ୱାରା ମଧ୍ୟ ମୁଁ ଆଲିଙ୍ଗିତ ହୋଇ ଅପୂର୍ବ ଆନନ୍ଦ ବା ସୁଖକୁ ପ୍ରାପ୍ତ ହେବି। ତାପରେ ବଳରାମ ମୋର ହସ୍ତକୁ ଧରି ନିଜର ଭ୍ରାତା ଅନୁଜ କୃଷ୍ଣଙ୍କ ସହ ସେ ମୋତେ ତାଙ୍କ ଗୃହକୁ ନେଇଯିବେ ଏବଂ ତାଙ୍କର ଗୃହକୁ ନେଇ ସ୍ୱୟଂ ବଳରାମ ସେ ମୋତେ ଆସନ ପ୍ରଦାନ କରିବେ ଏବଂ ଆସନ ପ୍ରଦାନ କରି ମୋତେ ଅତିଥି ଭାବରେ ମୋର ଅଭ୍ୟର୍ଥନା କରିବେ, ମୋର ସତ୍କାର କରିବେ, ମୋର ପଦକୁ ଧୌତ କରିବେ ଏବଂ ପଦ ଧୌତ କରି କିଛି ମୋତେ ପାନୀୟ ଅର୍ପଣ କରିବେ, ଏହିପରି ଭାବରେ ମୋତେ ମୋର ସତ୍କାର କରି ମୋତେ ବସିବା ପାଇଁ ଆସନ ପ୍ରଦାନ କରିବେ ଏବଂ ଶେଷରେ ପଚାରିବେ ଯେ ହେ ତାତ ଅକ୍ରୁର କଂସ ଯିଏକି ଅତ୍ୟନ୍ତ ଅତ୍ୟାଚାରୀ ଦୁଷ୍ଟ ସେ ଆମର ପିତାମାତା ଏବଂ ବନ୍ଧୁବାନ୍ଧବ ମାନଙ୍କ ପ୍ରତି କିପରି ଭାବରେ ଆଚରଣ କରୁଛି ଏହି ପ୍ରଶ୍ନ ପଚାରିବେ। ତେଣୁ ଏହିପରି ଭାବରେ ବଳରାମ ସେ ମୋତେ ଅଭ୍ୟର୍ଥନା କରିବେ ଏବଂ କଂସ ସମ୍ବନ୍ଧରେ ମୋତେ ପ୍ରଶ୍ନ ପଚାରିବେ। ଏହି କଥା ଚିନ୍ତା କରି କରି ଯେତେବେଳେ ଅକ୍ରୁର ଆସୁଛନ୍ତି ସେ ଜାଣିପାରିନାହାନ୍ତି ଯେ କେତେବେଳେ ଆସି ସେ ନନ୍ଦ ଗୋକୁଳରେ ଆସି ଉପସ୍ଥିତ ହୋଇଛନ୍ତି। ସମଗ୍ର ମାର୍ଗରେ ଅର୍ଜୁନ ଅକ୍ରୁର କେବଳ କୃଷ୍ଣଙ୍କର କଥା ହିଁ ଚିନ୍ତା କରୁଛନ୍ତି, କୃଷ୍ଣ ବଳରାମଙ୍କର କଥା ହିଁ ଚିନ୍ତା କରୁଛନ୍ତି, ତାଙ୍କର ଅନ୍ୟ କେଉଁ ଆଡ଼େ ଧ୍ୟାନ ଯାଉନାହିଁ। ରଥ ଆପେ ଆପେ ଚାଲିଛି, ସେ କୌଣସି ଚେଷ୍ଟା କରୁନାହାନ୍ତି ଯେ ରଥ କିପରି ଅତିଶୀଘ୍ର ନନ୍ଦଗୋକୁଳରେ ପହଞ୍ଚିବ, ସେପରି ଚେଷ୍ଟା ତାଙ୍କର ନାହିଁ। ଅଶ୍ୱମାନେ ନିଜ ଇଚ୍ଛାରେ ରଥକୁ ବହନ କରି ଆଣୁଛନ୍ତି ନନ୍ଦଗୋକୁଳକୁ। ତେଣୁ ଅକ୍ରୁରଙ୍କୁ ପୁରା ଦିନ ଲାଗିଯାଇଛି, ସକାଳୁ ବାହାରିଛନ୍ତି ଅକ୍ରୁର ମଥୁରାରୁ ଏବଂ ସନ୍ଧ୍ୟା ସମୟରେ ଯେତେବେଳେ ସୂର୍ଯ୍ୟ ଅସ୍ତଗାମୀ ହେଉଛନ୍ତି ସେତେବେଳେ ଅକ୍ରୁର ଆସି ନନ୍ଦବ୍ରଜରେ ପହଞ୍ଚନ୍ତି। ତେଣୁ କେତେବେଳେ ଯେ ଆସି ସେ ପହଞ୍ଚି ଯାଇଛନ୍ତି ସେ ଜାଣିପାରିନାହାନ୍ତି। ତେଣୁ ସେ ଶ୍ରୀଧର ସ୍ୱାମୀ ତାଙ୍କର ଟୀକାରେ କହୁଛନ୍ତି ଯେ ଅକ୍ରୁର ମାର୍ଗ ଜାଣିପାରିନାହାନ୍ତି, କୋଉ ମାର୍ଗରେ ଆସିଲେ କେମିତି ଆସିଲେ ସେଥିପ୍ରତି ତାଙ୍କର ଧ୍ୟାନ ନାହିଁ ଏବଂ ସେ ଆସି ନନ୍ଦଗୋକୁଳରେ ପହଞ୍ଚନ୍ତି ଯେତେବେଳେ ସୂର୍ଯ୍ୟ ଅସ୍ତଗାମୀ ହେଉଛନ୍ତି। ଏବଂ ଯେତେବେଳେ ସେ ପହଞ୍ଚିଛନ୍ତି ଗୋଷ୍ଠ ନିକଟରେ, ଅର୍ଥାତ୍ ଯେଉଁଠାରେ ନନ୍ଦ ମହାରାଜଙ୍କର ଗୋଶାଳା ରହିଛି, ଗୋରୁମାନେ ଯେଉଁଠାରେ ରହନ୍ତି ଗୋଷ୍ଠ ତାକୁ କୁହାଯାଏ, ତେଣୁ ଗୋଷ୍ଠ ନିକଟରେ ଯେତେବେଳେ ଅକ୍ରୁର ଆସି ପହଞ୍ଚିଛନ୍ତି ସେ ରଥ ଉପରୁ ଦେଖୁଛନ୍ତି ଯେ ଭଗବାନ କୃଷ୍ଣଙ୍କର ଚରଣ ଚିହ୍ନ ଭୂମିରେ ଅଙ୍କିତ ହୋଇଯାଇଛି। ତେଣୁ ଭଗବାନ କୃଷ୍ଣଙ୍କର ଚରଣ ଚିହ୍ନକୁ ଦର୍ଶନ କରି ଅକ୍ରୁର ରଥ ଉପରୁ ତତ୍କ୍ଷଣାତ୍ ଡେଇଁ ପଡ଼ିଛନ୍ତି, କୁଦି ପଡ଼ିଛନ୍ତି ରଥ, ଅତ୍ୟନ୍ତ ଭାବ ବିହ୍ୱଳ ହେଇ ଯେଉଁ ଭଗବାନଙ୍କର ଚରଣ କଥା ଚିନ୍ତା କରି କରି ମାର୍ଗରେ ଅକ୍ରୁର ଆସୁଛନ୍ତି, ଯେଉଁ ଚରଣ କମଳର ମହିମା କଥା ଚିନ୍ତା କରି ଅକ୍ରୁର ଭକ୍ତିଭାବରେ ଆକୁଳ ହୋଇଛନ୍ତି, ବ୍ୟାକୁଳ ହୋଇଛନ୍ତି, ବର୍ତ୍ତମାନ ସେହି ଭଗବାନଙ୍କର ଚରଣ ଚିହ୍ନର ଦର୍ଶନ କରୁଛନ୍ତି ଅକ୍ରୁର ରଥ ଉପରୁ। ତେଣୁ ଭଗବାନଙ୍କର ଚରଣ ଚିହ୍ନ ଦର୍ଶନ କରିବା ମାତ୍ରେ ତାଙ୍କର ହୃଦୟରେ ପ୍ରେମ ଭାବର ଉଦ୍ରେକ ହୋଇଛି, ତାଙ୍କର ଶରୀରରେ ରୋମାଞ୍ଚ ଉତ୍ପନ୍ନ ହୋଇଛି, ଚକ୍ଷୁରୁ ଲୋତକର ଧାରା ପ୍ରବାହିତ ହେଉଛି, କଣ୍ଠ ଗଦଗଦ ହୋଇ ଉଠିଛି। ତେଣୁ ଏହିପରି ଭାବରେ ଅକ୍ରୁର ରଥରୁ ଡେଇଁ ପଡ଼ି ଭଗବାନଙ୍କର ସେହି ଚରଣ ଚିହ୍ନ ଅଙ୍କିତ ହୋଇଥିବା ଭୂମି ଉପରେ ଅକ୍ରୁର ଲୋଟି ଯାଉଛନ୍ତି। ସେହି ଭଗବାନଙ୍କର ଚରଣ ଚିହ୍ନକୁ ପ୍ରାପ୍ତ ହୋଇ କ୍ଷିତି ତାର ଅର୍ଥାତ୍ ପୃଥିବୀର ସୌନ୍ଦର୍ଯ୍ୟ ବୃଦ୍ଧି ହେଉଛି। ପ୍ରକୃତ ପକ୍ଷେ ଏହି ପୃଥିବୀର ଯଦି କିଛି ସୌଭାଗ୍ୟ ଥାଏ ତାହେଲେ ଭଗବାନଙ୍କର ଏହି ଚରଣ ଚିହ୍ନ ହିଁ ପୃଥିବୀର ସୌଭାଗ୍ୟ ବା ଧନ। ଯେଉଁ ଚରଣ ଚିହ୍ନକୁ ପ୍ରାପ୍ତ ହୋଇ ପୃଥିବୀର ଯଶ ସମଗ୍ର ସୃଷ୍ଟିରେ ପରିବ୍ୟାପ୍ତ ହୋଇଛି, ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହୋଇଛି, ପୃଥିବୀ ଆଜି ଯଦି ସୌନ୍ଦର୍ଯ୍ୟକୁ ଲାଭ କରିଛି ତାହେଲେ ଭଗବାନ କୃଷ୍ଣଙ୍କର ସେହି ଚରଣ ଚିହ୍ନର ସୌନ୍ଦର୍ଯ୍ୟକୁ ପ୍ରାପ୍ତ ହୋଇ ପୃଥିବୀ ସୁନ୍ଦର ଦେଖାଯାଉଛି। ତେଣୁ ଅକ୍ରୁର ଭଗବାନଙ୍କର ସେହି ଚରଣ ଚିହ୍ନ ଉପରେ ଲୋଟି ଯାଇ ଲୋତକ ବୃଷ୍ଟି କରୁ କରୁ ବାଷ୍ପାକୁଳ କଣ୍ଠରେ କହୁଛନ୍ତି ଯେ ଆହା, ଏହି ହେଉଛି ଭଗବାନଙ୍କର ସେହି ଚରଣର ଧୂଳି ଯାହାକି ମତେ ଆଜି ପ୍ରାପ୍ତ ହେଇଛି। ତେଣୁ ଭଗବାନଙ୍କର ଶରଣ ଧୂଳିରେ ଅକ୍ଷୟ ଲୁଟି ଯାଉଛନ୍ତି ଏବଂ ଆନନ୍ଦରେ ଲୋତକ ବର୍ଷନ କରି କରି ନିଜର ସୌଭାଗ୍ୟର ପ୍ରଶଂସା କରି କହୁଛନ୍ତି, ଏହି ହେଉଛି ସେହି ପ୍ରଭୁଙ୍କର ଚରଣ ଧୂଳି, ଯେଉଁ ଚରଣ ଧୂଳିକୁ ବର୍ତ୍ତମାନ ମୁଁ ପ୍ରାପ୍ତ ହେଉଛି। ତେଣୁ ଏହିପରି ଭାବରେ ଅକ୍ରୁର ଧୂଳିରେ ଲୋଟି ଭଗବାନଙ୍କର ସେହି ଚରଣ ଧୂଳି, ଯାହାକୁ ପ୍ରାପ୍ତ ହେବା ପାଇଁ ଦିକ୍ପାଳମାନେ, ଏହି ସୃଷ୍ଟିର ଆଧିକାରିକ ଦେବତାମାନେ ଯେଉଁ ଭଗବାନଙ୍କର ଚରଣ ଧୂଳିକୁ ନିଜର ମସ୍ତକରେ ଧାରଣ କରିଥାନ୍ତି, ସେହି ଭଗବାନଙ୍କର ଚରଣ ଧୂଳିକୁ ବର୍ତ୍ତମାନ ଅକ୍ରୁର ସର୍ବାଙ୍ଗରେ ଲେପନ କରୁଛନ୍ତି। ଏହିପରି ଭାବରେ ଅନେକ ସମୟ ଧରି ଅକ୍ରୁର ଭଗବାନଙ୍କର ସେହି ଧୂଳିରେ, ଚରଣ ଧୂଳିରେ ଲୋଟି ଅତ୍ୟନ୍ତ ଆନନ୍ଦ ଆତିଶର୍ଯ୍ୟରେ, ପ୍ରେମାତିଶର୍ଯ୍ୟ ଯୋଗୁଁ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି ଏବଂ କିଛି ସମୟ ପାଇଁ ସେଇଠାରେ ଲୋଟି ରହି ବାରମ୍ବାର ଏହି ବାକ୍ୟକୁ ଉଚ୍ଚାରଣ କରୁଛନ୍ତି ଯେ ଇଏ ହେଉଛି ପ୍ରଭୁଙ୍କର ଚରଣ ଧୂଳି, ଏହାକୁ ପ୍ରାପ୍ତ ହୋଇ ମୁଁ ଆଜି ଧନ୍ୟ ହୋଇଛି। କିନ୍ତୁ କିଛି ସମୟ ପରେ ଅକ୍ରୁର ନିଜକୁ ନିଜେ ପ୍ରକୃତିସ୍ଥ ହେଉଛନ୍ତି, ସେ ପୁଣି ସେଠାରୁ ଉଠୁଛନ୍ତି, ପୁଣି ରଥ ଆରୋହଣ କରୁଛନ୍ତି। ରଥ ଆରୋହଣ କରି କିଛି ଦୂର ଯାଇଛନ୍ତି ଅକ୍ରୁର, ପୁଣି ରଥ ଉପରୁ ସେ କୃଷ୍ଣ ଏବଂ ବଳରାମଙ୍କୁ ଦୂରରୁ ଦର୍ଶନ କରୁଛନ୍ତି। ସେ ସମୟରେ କୃଷ୍ଣ ଏବଂ ବଳରାମ ଗୋଷ୍ଠକୁ ଆସିଛନ୍ତି ଗୋଦହନ କରିବା ପାଇଁ, ତେଣୁ ବହୁତ ଦୂରରୁ ଦର୍ଶନ କରୁଛନ୍ତି ଅକ୍ରୁର କୃଷ୍ଣ ବଳରାମ। ତେଣୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟିକାରେ ବ୍ୟାଖ୍ୟା କରି କହୁଛନ୍ତି ଯେ ପ୍ରକୃତ ପକ୍ଷେ ଅକ୍ରୁରଙ୍କର ମଥୁରାରୁ ବ୍ରଜଭୂମିକୁ ଆସିବା କଂସର ଆଦେଶକୁ ପ୍ରାପ୍ତ ହୋଇ ଏବଂ ପଥ ମଧ୍ୟରେ ଭଗବାନଙ୍କର କଥା ଚିନ୍ତା କରିବା, ଭଗବାନଙ୍କର ରୂପର ସ୍ମରଣ କରିବା, ଏସବୁ କଥା ଚିନ୍ତା କରି କରି ଆସି ଶେଷରେ ଅକ୍ରୁର ଭଗବାନଙ୍କର ଚରଣ ଧୂଳିକୁ ପ୍ରାପ୍ତ ହେଉଛନ୍ତି ଏବଂ ସେ ଚରଣ ଧୂଳିରେ ଲୁଟି ଯାଇଛନ୍ତି। ପ୍ରେମ ଭାବର ଉଦ୍ରେକ ହେଇଛି ଅକ୍ରୁରଙ୍କର ଏବଂ ଶେଷରେ ସେ ତାଙ୍କ ଜୀବନର ଯେଉଁ ଚରମ ଲକ୍ଷ୍ୟ ଭଗବାନଙ୍କର ଦର୍ଶନ, ସେ ଦର୍ଶନକୁ ବର୍ତ୍ତମାନ ଅକ୍ରୁର ପ୍ରାପ୍ତ ହେଉଛନ୍ତି, କୃଷ୍ଣ ବଳରାମଙ୍କୁ ସେ ଦର୍ଶନ କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଏହି ଦୃଶ୍ୟର, ସେତେବେଳେ ସେ କହୁଛନ୍ତି, ଦେହ ଭୃତଂ ୟନ ଅର୍ଥ ହିତ୍ୱା ଦମ୍ଭଂ ଭିୟଂ ସୂଚମ ଛନ୍ଦ ସାତ ୟୋ ହରେର ଲିଙ୍ଗ ଦର୍ଶନ ଶ୍ରବଣାଦିଭି। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ମହାରାଜ ପରୀକ୍ଷିତଙ୍କୁ ଯେ ପ୍ରକୃତ ପକ୍ଷରେ ଯେଉଁମାନେ ଦେହ ଧାରଣ କରିଛନ୍ତି, ଅର୍ଥାତ୍ ସଂସାରରେ ଜନ୍ମ ଗ୍ରହଣ କରିଛନ୍ତି, ସେମାନଙ୍କର ଜୀବନର ଏହା ହିଁ ହେଉଛି ଲକ୍ଷ୍ୟ। ଏହି ଭଗବତ ପ୍ରେମକୁ ପ୍ରାପ୍ତ ହେବା, ଯେଉଁ ଭଗବତ ପ୍ରେମକୁ ବର୍ତ୍ତମାନ ଅକ୍ରୁର ପ୍ରାପ୍ତ ହୋଇଛନ୍ତି, ଏହି ଭଗବତ ପ୍ରେମକୁ ପ୍ରାପ୍ତ ହେବା ପ୍ରତ୍ୟେକ ଦେହଧାରୀମାନଙ୍କର ଜୀବନର ଲକ୍ଷ୍ୟ। କେବଳ ସଂସାରରେ ଜନ୍ମଗ୍ରହଣ କରି ଅର୍ଥ ସଂଗ୍ରହ କରିବା, ପରିବାରର ଭରଣ ପୋଷଣ କରିବା, ଇନ୍ଦ୍ରିୟ ତୃପ୍ତି କରିବା, ଏହା ଜୀବନର ଲକ୍ଷ୍ୟ ନୁହେଁ। ପ୍ରତ୍ୟେକ ଦେହଧାରୀମାନଙ୍କର ଏକମାତ୍ର ଲକ୍ଷ୍ୟ ଏହି କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବା, ତାହେଲେ ତାଙ୍କର ଜୀବନ ସାର୍ଥକ ହେବ। ତେଣୁ ଅକ୍ରୁର ବର୍ତ୍ତମାନ ଯେତେବେଳେ ଭଗବାନଙ୍କର ଚରଣ ଧୂଳିରେ ଲୁଟି ଯାଇଛନ୍ତି, ସେତେବେଳେ ତାଙ୍କର ଜୀବନର ଚରମ ଲକ୍ଷ୍ୟକୁ ସେ ପ୍ରାପ୍ତ ହୋଇଛନ୍ତି। ପ୍ରେମ ପୂରିତ ହୃଦୟରେ ସେ ତାଙ୍କର ହିତ୍ୱା ଦମ୍ଭମ୍, ସେ ତାଙ୍କର ଦମ୍ଭ ଅହଙ୍କାରକୁ ପରିତ୍ୟାଗ କରିଛନ୍ତି। ଭଗବାନଙ୍କର ଚରଣ ଧୂଳିରେ ଲୋଟିବା ଏହା ସମସ୍ତେ କରିପାରିବେ ନାହିଁ। ଯେଉଁମାନେ ଏ ସଂସାରରେ ଅତି ଉଚ୍ଚ କୂଳରେ ଜନ୍ମଗ୍ରହଣ କରିଛନ୍ତି, ଯେଉଁମାନେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି, ବା ଯେଉଁମାନେ ଅତ୍ୟଧିକ ସୁନ୍ଦର, ଯେଉଁମାନେ ଏ ସଂସାରରେ ବିଭିନ୍ନ ପଦପଦବୀକୁ ପ୍ରାପ୍ତ ହୋଇଛନ୍ତି, ଧନକୁ ପ୍ରାପ୍ତ ହୋଇଛନ୍ତି, ଧନୀ ବ୍ୟକ୍ତି, ଏମାନେ ଭଗବାନଙ୍କ ଚରଣରେ ନିଜର ଅହଙ୍କାରକୁ ତ୍ୟାଗ କରି ଏପରି ଭାବରେ ଲୁଟିପାରିବେ ନାହିଁ। କାରଣ ଏଇ ଅହଙ୍କାର ହିଁ ଆମର ଭକ୍ତିରେ ବାଧକ। ଯେପର୍ଯ୍ୟନ୍ତ ମନରେ ଅହଙ୍କାର ରହିଛି, ସେପର୍ଯ୍ୟନ୍ତ ହୃଦୟରେ ଭକ୍ତିଭାବ ଉଦ୍ରେକ ହେବ ନାହିଁ। ତେଣୁ ଯେଉଁମାନେ ଏହିପରି ଉଚ୍ଚକୂଳ ସମ୍ଭୂତ ଜ୍ଞାନୀ ବା ଧନୀ ବ୍ୟକ୍ତି ବା ସୁନ୍ଦର ବ୍ୟକ୍ତି, ସେମାନଙ୍କ ମନରେ ଅହଙ୍କାର ରହିଥାଏ ଯେ ମୁଁ ବଡ଼ ଧନୀ ବ୍ୟକ୍ତି ବା ସୁନ୍ଦର ବ୍ୟକ୍ତି ବା ମୁଁ ଜ୍ଞାନୀ ବ୍ୟକ୍ତି ବା ଉଚ୍ଚକୂଳରେ ମୋର ଜନ୍ମ ହୋଇଛି। ଏହି ଅହଙ୍କାର ହେତୁ ସେମାନେ ଭଗବାନଙ୍କ ଚରଣରେ ପ୍ରପନ୍ନ ହୋଇପାରନ୍ତି ନାହିଁ ବା ଶରଣାଗତ ହୋଇପାରନ୍ତି ନାହିଁ। ତେଣୁ ଭଗବାନଙ୍କ ଚରଣର ଚିହ୍ନରେ, ଚରଣ ଧୂଳିରେ ଲୋଟିବାର ସୌଭାଗ୍ୟ ସେମାନଙ୍କୁ ପ୍ରାପ୍ତ ହୋଇପାରେ ନାହିଁ, ଯେହେତୁ ସେମାନଙ୍କ ହୃଦୟରେ ଅହଙ୍କାର ରହିଥାଏ। କିନ୍ତୁ ଅକ୍ରୂର ସମସ୍ତ ଅହଙ୍କାରକୁ ପରିତ୍ୟାଗ କରି ସେ ଭଗବାନଙ୍କର ଚରଣ ଧୂଳିରେ ବର୍ତ୍ତମାନ ଲୁଟୁଛନ୍ତି। ସେ ଭାବୁନାହାନ୍ତି ଯେ ମୁଁ କଂସର ମନ୍ତ୍ରୀ, ମୁଁ କିପରି ଭାବରେ ଏ ଗୋପାଳ ବାଳକ କୃଷ୍ଣଙ୍କର ଚରଣ ଧୂଳିରେ ମୁଁ ଲୁଟିବି, ସଂସାର କ'ଣ କହିବ। ସାଧାରଣ ଭାବରେ ଲୋକମାନେ କ'ଣ କହିବେ ଯେ କଂସର ମନ୍ତ୍ରୀ ଜଣେ ଗୋପାଳ ବାଳକର ଚରଣ ଧୂଳିରେ ଯାଇ ଲୁଟୁଛି। କିନ୍ତୁ ଅକ୍ରୂର ଏକଥା ଚିନ୍ତା କରୁନାହାନ୍ତି, ସେ ଏ ଅହଙ୍କାରକୁ ତ୍ୟାଗ କରିଛନ୍ତି। ଏବଂ କେବଳ ସେତିକି ନୁହେଁ, ଭୀମ ଭୟକୁ ମଧ୍ୟ ତ୍ୟାଗ କରିଛନ୍ତି। ଭୟ ଅକ୍ରୂରଙ୍କର କ'ଣ? ଯେତେବେଳେ ଅକ୍ରୂର କୃଷ୍ଣଙ୍କର ପାଦଧୂଳିରେ ଲୁଟି ଯାଉଛନ୍ତି, ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବର୍ଣ୍ଣନା କରୁଛନ୍ତି ତାଙ୍କର ବ୍ୟାଖ୍ୟାରେ, ଟୀକାରେ, ଯେ ଅକ୍ରୂରଙ୍କର ଭୟ ରହିବା ସ୍ୱାଭାବିକ, ଯେ କଂସର ଅନୁଚରମାନେ, ଦୂତମାନେ ମଧ୍ୟ ଚତୁର୍ଦ୍ଦିଗରେ ରହିଛନ୍ତି। ତେଣୁ କଂସର ଦୂତମାନେ ଯେତେବେଳେ ଦେଖିବେ ଯେ ଯେଉଁ ଅକ୍ରୂରଙ୍କୁ କଂସ ପ୍ରେରଣ କରିଛି କୃଷ୍ଣ ବଳରାମଙ୍କୁ ମଥୁରା ହନନ କରିବା ପାଇଁ ଦୂତ ଭାବରେ, କଂସର ଦୂତ କଂସର ଶତ୍ରୁର ଚରଣ ଧୂଳିରେ ବର୍ତ୍ତମାନ ଲୁଟି ଯାଉଛି। ତେଣୁ ଯେତେବେଳେ କଂସର ଗୁପ୍ତଚରମାନେ କଂସକୁ ଯାଇ ସମ୍ବାଦ ଦେବେ, ସେତେବେଳେ ଅକ୍ରୂରଙ୍କର ସ୍ଥିତି କ'ଣ ହେବ? କଂସ ସେତେବେଳେ ଅକ୍ରୂରଙ୍କ ପ୍ରତି କ'ଣ ଧାରଣା କରିବ? ସେ ଭାବିବ ଯେ ମୋର ଶତ୍ରୁର ଚରଣ ଧୂଳିରେ ମୋର ଦୂତ ଯାଇ ଲୁଟୁଛି, ଲୁଟି ଯାଉଛି। ତେଣୁ ଅକ୍ରୂର ନିଶ୍ଚିତ ଭାବରେ ମୋର ବିଶ୍ୱସ୍ତ ଭୃତ୍ୟ ନୁହେଁ, ସେ ନିଶ୍ଚିତ ଭାବରେ ଏ କୃଷ୍ଣ ବଳରାମଙ୍କର ସମର୍ଥକ, ତେଣୁ ମୁଁ ତାକୁ ଦଣ୍ଡ ପ୍ରଦାନ କରିବି। କଂସ ନିଶ୍ଚିତ ଭାବରେ ଏକଥା ଚିନ୍ତା କରିବ। କିନ୍ତୁ ବର୍ତ୍ତମାନ ଅକ୍ରୂରଙ୍କର ସେ ଦଣ୍ଡ ଭୟ ଆଉ ନାହିଁ, ଯେ କଂସ ମୋତେ ଦଣ୍ଡ ପ୍ରଦାନ କରିବ ଯଦି ମୁଁ କୃଷ୍ଣଙ୍କର ଚରଣ ଧୂଳିରେ ଲୁଟିଯିବି, ସେ ଭୟ ବର୍ତ୍ତମାନ ଅକ୍ରୂରଙ୍କର ନାହିଁ। କୃଷ୍ଣ ଭକ୍ତିରେ ସେ ଏତେ ବ୍ୟାକୁଳ ହୋଇ ଉଠିଛନ୍ତି ଯେ ସମସ୍ତ ଅହଙ୍କାରକୁ ତ୍ୟାଗ କରିଛନ୍ତି, କଂସର ଭୟକୁ ମଧ୍ୟ ତ୍ୟାଗ କରିଛନ୍ତି। ସେ ଭଗବାନଙ୍କର ଚରଣ ଧୂଳିରେ ଲୁଟିବାକୁ ସେ କୁଣ୍ଠାବୋଧ କରୁନାହାନ୍ତି। ଏବଂ କେବଳ ସେତିକି ନୁହେଁ, ସୂଚମ ସ୍ୱଚନାଙ୍କୁ ମଧ୍ୟ ସେ ତ୍ୟାଗ କରିଛନ୍ତି। ହିତ୍ୱା ଦମ୍ଭଂ ଭିୟଂ ସୂଚମ, ଦମ୍ଭ ଭୟ ଏବଂ ସ୍ୱଚନା। ସ୍ୱଚନା କାହା କାହା ପାଇଁ? ଅକ୍ରୂର ଜାଣିଛନ୍ତି ଯେ କଂସ ଯେତେବେଳେ ସମ୍ବାଦ ପାଇବ ଯେ ମୁଁ ତାର ଶତ୍ରୁର ପାଦ ତଳେ, ପାଦର ଚରଣ ଚିହ୍ନରେ ଲୁଟି ଯାଉଛି, ସେତେବେଳେ ସେ ମୋତେ ବି ଦଣ୍ଡ ଦେବା କଥା ଚିନ୍ତା କରିବ। ତା ସହିତ ମୋର ମଥୁରାରେ ଯେଉଁ ପରିବାର ରହିଛି ସେ ପରିବାରର ଅବସ୍ଥା କ'ଣ ହେବ? କଂସ ମୋତେ ଦଣ୍ଡ ଦେବା ସହିତ ମୋ ପରିବାରର ସ୍ତ୍ରୀ ପୁତ୍ର କନ୍ୟା ଏମାନଙ୍କୁ ମଧ୍ୟ ଦଣ୍ଡ ଦେବ, ଏମାନଙ୍କୁ ମଧ୍ୟ ଜୀବନରେ ସେ ମାରିଦେଇପାରେ। ତେଣୁ ଅକ୍ରୁରଙ୍କର ଏଇ ଯେଉଁ ସୂଚନା ହେବା କଥା, ଶୋକ ହେବା କଥା ଯେ ମୁଁ ହୁଏତ ବ୍ରଜରେ ରହିଯିବି ଆଉ ଫେରିବିନି ମଥୁରା, ତେଣୁ କଂସ ଭୟରୁ ବା କଂସ ଦଣ୍ଡରୁ ମୋର ରକ୍ଷା ହୋଇଯିବ, କିନ୍ତୁ ମୋର ପରିବାରର କ'ଣ ହେବ? ସେମାନଙ୍କୁ ତ କଂସ ଦଣ୍ଡ ଦେବ, ସେମାନଙ୍କୁ ହୁଏତ ଜୀବନରେ ମାରି ମଧ୍ୟ ଦେଇପାରେ। କଂସ ଉପରେ କୌଣସି ବିଶ୍ୱାସ ନାହିଁ, ତେଣୁ ଅକ୍ରୁର ବର୍ତ୍ତମାନ ସେ ସୂଚନାକୁ ଶୋକକୁ ମଧ୍ୟ ତ୍ୟାଗ କରିଛନ୍ତି, ଯେ ପରିବାର ପ୍ରତି ଯେଉଁ ମୋହ ସେ ମୋହକୁ ମଧ୍ୟ ସେ ତ୍ୟାଗ କରିଛନ୍ତି। ସେ କଂସ କାଳେ ସେମାନଙ୍କୁ ଜୀବନରେ ମାରିଦେବ, ତାଙ୍କୁ ଦଣ୍ଡ ଦେବ, ସେ ସୂଚନା ମଧ୍ୟ ସେ କରୁନାହାନ୍ତି। ଯାହା ହଉ, ପରିବାର ଧ୍ୱଂସ ହୋଇଯାଉ, କଂସ ମୋତେ ଜୀବନରେ ମାରିଦେଉ, ମୋତେ ଦଣ୍ଡ ଦେଉ, ସେ କୌଣସି କଥାକୁ ଚିନ୍ତା ନ କରି ବର୍ତ୍ତମାନ ଅକ୍ରୁର ଭଗବାନଙ୍କର ପ୍ରେମରେ ବ୍ୟାକୁଳ ହୋଇ ତାଙ୍କର ଚରଣରେ ଲୁଟି ଯାଇଛନ୍ତି। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଅକ୍ରୁରଙ୍କର ଜୀବନ ଆଜି ସଫଳ ହୋଇଛି, ସାର୍ଥକ ହୋଇଛି। ଆମେ ଦେଖିବାକୁ ଗଲେ ଅକ୍ରୁରଙ୍କର କଂସର ସନ୍ଦେଶ ଠାରୁ, କଂସର ଆଦେଶ ପ୍ରାପ୍ତ ହେବା ଠାରୁ ଅକ୍ରୁରଙ୍କର ଯେଉଁ ଭାବ ଧୀରେ ଧୀରେ ଉତ୍ତରୋତ୍ତର ବୃଦ୍ଧିପ୍ରାପ୍ତ ହେଉଛି କୃଷ୍ଣଙ୍କ ପ୍ରତି, ଏବଂ ଶେଷରେ ସେ କୃଷ୍ଣ ପ୍ରେମକୁ ପ୍ରାପ୍ତ ହୋଇଛନ୍ତି। ଏହା ହିଁ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଜୀବନରେ। ପ୍ରତ୍ୟେକ ବ୍ୟକ୍ତି ଏହିପରି ଭାବରେ ଜୀବନରେ ଭକ୍ତି ମାର୍ଗରେ ଅଗ୍ରଗତି କରିବା ଆବଶ୍ୟକ। ଯେପରି ଏକ ଜଣେ ସାଧାରଣ ସାଧକ ଭକ୍ତ, ସେ ଯେପରି ପ୍ରଥମେ ସାଧୁ ସଙ୍ଗରେ କୃଷ୍ଣ କଥା ଶ୍ରବଣ କରୁଛି, ଏବଂ କୃଷ୍ଣ କଥା ଶ୍ରବଣ କରି ସେ ସାଧନ କରୁଛି, ଭଗବାନଙ୍କର କଥା ଚିନ୍ତା କରୁଛି, ସ୍ମରଣ କରୁଛି, ଏବଂ ଧୀରେ ଧୀରେ ଭଗବାନଙ୍କର ନାମ କୀର୍ତ୍ତନ, ଭଗବାନଙ୍କର ବିଗ୍ରହ ଦର୍ଶନ, ବିଗ୍ରହର ସେବା, ଭଗବାନଙ୍କର କୀର୍ତ୍ତନ, ସ୍ମରଣ, ସେବନ, ଏସବୁ ଭକ୍ତିର ଅଙ୍ଗ। ତେଣୁ ଏସବୁ ଅଙ୍ଗର ସାଧନ କରୁଛି। ଏପରି ଅଙ୍ଗର ସାଧନ କରିବା ପରେ ଯେତେବେଳେ ସେ ସମସ୍ତ ପ୍ରକାର ଅନର୍ଥରୁ ମୁକ୍ତ ହୋଇଯିବ, ଭକ୍ତି ମାର୍ଗରେ ତାର ନିଷ୍ଠା ଉତ୍ପନ୍ନ ହେବ, ସେତେବେଳେ ଭଗବାନଙ୍କ ପ୍ରତି ସେ ଆସକ୍ତ ହୋଇପଡ଼ିବ, ଏବଂ ଶେଷ ଅବସ୍ଥାରେ ସେ ଭାବ ଏବଂ ପ୍ରେମକୁ ପ୍ରାପ୍ତ ହେବ। ଇଏ ହେଉଛି ସାଧନାର ସ୍ତର। ତେଣୁ ଅକ୍ରୁର ଠିକ୍ ସେହିପରି ଏକ ସାଧକ ଭାବରେ ସେ ପ୍ରଥମେ ନାରଦ ମୁନିଙ୍କଠାରୁ ଭଗବାନଙ୍କର କଥା ଶ୍ରବଣ କରିଛନ୍ତି, ଶ୍ରବଣ କରି ଭଗବାନଙ୍କ ପ୍ରତି ସେ ଆକୃଷ୍ଟ ହୋଇଛନ୍ତି, ଏବଂ ଆକୃଷ୍ଟ ହୋଇ ଭଗବାନଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରିଛନ୍ତି। ଅକ୍ରୁର ଗୁପ୍ତ ରୂପରେ ମଥୁରାରେ ଥିବା ସମୟରେ ସେ କୃଷ୍ଣଙ୍କର ଭକ୍ତ, ତେଣୁ ଭଗବାନଙ୍କର ବିଗ୍ରହ ସେବା, ଭଗବାନଙ୍କର କଥା କୀର୍ତ୍ତନ, ନାମ କୀର୍ତ୍ତନ, ଭଗବାନଙ୍କର ସ୍ମରଣ, ତାଙ୍କର ପାଦ ସେବା, ଏସବୁ ଅକ୍ରୁର ସମ୍ପାଦନ କରିଛନ୍ତି। ଏବଂ ଯେତେବେଳେ ରଥରେ ବସି ଆସୁଛନ୍ତି, ଭଗବାନଙ୍କର କଥା ଚିନ୍ତା କରି କରି ଅକ୍ରୁର ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ହୋଇ ସେ ଭଗବାନଙ୍କ ପ୍ରତି ଆସକ୍ତ ହୋଇପଡ଼ିଛନ୍ତି, ଏବଂ ତାଙ୍କର ଭଗବାନଙ୍କର ଚରଣ ଚିହ୍ନକୁ ଦର୍ଶନ କରିବା ମାତ୍ରେ ତାଙ୍କର ହୃଦୟରେ ପ୍ରେମ ଭାବର ଉଦ୍ରେକ ହୋଇଛି। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଦେହ ଭୃତାମ୍ ୟାନ ଅର୍ଥ, ଦେହଧାରୀମାନଙ୍କର ଏହା ହିଁ ହେଉଛି ଜୀବନର ଲକ୍ଷ୍ୟ, କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବା ହେଉଛି ଜୀବନର ଲକ୍ଷ୍ୟ। ତେଣୁ ଏହିପରି ଭାବରେ ଅକ୍ରୁର ଯେତେବେଳେ ଉତ୍ଥିତ ହୋଇ ପୁନଃ ରଥ ଆରୋହଣ କରି ଯାଉଛନ୍ତି ଏବଂ କୃଷ୍ଣ ବଳରାମଙ୍କୁ ଦର୍ଶନ କରୁଛନ୍ତି, ସେତେବେଳେ କୃଷ୍ଣ ବଳରାମଙ୍କୁ କିପରି ଭାବରେ ଅକ୍ରୁର ଦର୍ଶନ କରୁଛନ୍ତି ଭଗବାନଙ୍କର ରୂପର ବର୍ଣ୍ଣନା କରିବାକୁ ଯାଇ ଶ୍ରୀକଦେବ ଗୋସ୍ୱାମୀ କହୁଛନ୍ତି ଦଦର୍ଶ କୃଷ୍ଣ ରାମଙ୍କ ବ୍ରଜେ ଗୋ ଦହନଙ୍ଗତ ଗତୌ ଯେତେବେଳେ କୃଷ୍ଣ ଏବଂ ବଳରାମ ବ୍ରଜରେ ଗୋଦହନ କରିବା ପାଇଁ ଯାଉଛନ୍ତି ଏବଂ ଗୋଷ୍ଠରେ ଆସି ପହଞ୍ଚିଛନ୍ତି ସେ ସମୟରେ ଅକ୍ରୁର ତାଙ୍କୁ ଦୂରରୁ ଦର୍ଶନ କରୁଛନ୍ତି ଦଦର୍ଶ କୃଷ୍ଣ ରାମ କୃଷ୍ଣ ଏବଂ ବଳରାମ ଏକ ସାଥିରେ ଦୁଇ ଜଣଙ୍କୁ ଦର୍ଶନ କରୁଛନ୍ତି ଏବଂ ସେମାନଙ୍କୁ ଦର୍ଶନ କରି ଅକ୍ରୁର ଦେଖୁଛନ୍ତି ଯେ ଦୁଇ ଜଣଙ୍କର ରୂପ କିପରି ଭାବରେ ଦେଖାଯାଉଛି ଯେ ଜଣେ ତାଙ୍କ ଭିତରୁ ପୀତ ବସ୍ତ୍ର ଧାରଣ କରିଛି ଅର୍ଥାତ୍ କୃଷ୍ଣ ପୀତାମ୍ବର ଧାରଣ କରିଛନ୍ତି ପୀତ ବସ୍ତ୍ର ଧାରଣ କରିଛନ୍ତି ଏବଂ ନୀଳାମ୍ବର ଧାରଣ କରିଛନ୍ତି ବଳରାମ ନୀଳ ବସ୍ତ୍ର ଧାରଣ କରିଛନ୍ତି ଏବଂ ସେମାନେ ଶରଦ ଅମ୍ବରୁହ ଇକ୍ଷଣ ଏବଂ ସେମାନେ ଯେତେବେଳେ ଦେଖୁଛନ୍ତି ତାଙ୍କର ଇକ୍ଷଣ ବା ଦୃଷ୍ଟି କିପରି ଭାବରେ ଦେଖାଯାଉଛି ନା ଶରଦ ଅମ୍ବରୁହ ଶରତକାଳୀନ ଅମ୍ବରୁହ ଅର୍ଥାତ୍ କମଳ ଶରତକାଳୀନ କମଳ ପଦ୍ମ ସଦୃଶ ତାଙ୍କର ଦୃଷ୍ଟି ଦେଖାଯାଉଛି ଅତ୍ୟନ୍ତ ସୁନ୍ଦର ଏବଂ ଶୀତଳ ଦୃଷ୍ଟି ଭଗବାନ କୃଷ୍ଣ ଏବଂ ବଳରାମଙ୍କର ଯେଉଁ ଦୃଷ୍ଟି ତାହା ଶରତକାଳୀନ କମଳ ସଦୃଶ ଅତ୍ୟନ୍ତ ଶୀତଳ ଏବଂ ସୁନ୍ଦର ଦୃଷ୍ଟି ଏବଂ କିଶୋର ଏବଂ ଦୁଇ ଜଣଙ୍କର ବୟସ ହେଉଛି କିଶୋର ବୟସ ଯଦିଓ ଭଗବାନ କୃଷ୍ଣ ଏବଂ ବଳରାମ ସେ ବୃନ୍ଦାବନରେ ଦଶ ବର୍ଷ ଆଠ ମାସ ପର୍ଯ୍ୟନ୍ତ ପ୍ରାୟ ଏଗାର ବର୍ଷ ପର୍ଯ୍ୟନ୍ତ ଲୀଳାବିଳାସ କରିଥିଲେ ତେଣୁ ତାଙ୍କର ଏହି କିଶୋର ରୂପ ତାହା ହେଉଛି ଭଗବାନଙ୍କର ନିତ୍ୟ ରୂପ ତେଣୁ ଅକ୍ରୁର ଏହି ନିତ୍ୟ କିଶୋର ରୂପର ଦର୍ଶନ କରୁଛନ୍ତି କୃଷ୍ଣ ବଳରାମଙ୍କୁ ଯେତେବେଳେ ସେ ଦେଖୁଛନ୍ତି ଯେ କିଶୋର ଶ୍ୟାମଲସ୍ୟତ ଯେ କିଶୋର ବୟପ୍ରାପ୍ତ ଯେଉଁ କୃଷ୍ଣ ଏବଂ ବଳରାମ ତାଙ୍କ ଭିତରୁ ଜଣେ ଶ୍ୟାମଳ ବର୍ଣ୍ଣ ଏବଂ ଜଣେ ଶ୍ୱେତ ବର୍ଣ୍ଣ ଗୌରବର୍ଣ୍ଣ ବଳରାମ ହେଉଛନ୍ତି ଗୌରବର୍ଣ୍ଣ ଏବଂ କୃଷ୍ଣ ହେଉଛନ୍ତି ଶ୍ୟାମଳ ବର୍ଣ୍ଣ ଶ୍ରୀ ନିକେତ ବୃହତ ଭୁଜ ଯେଉଁ କୃଷ୍ଣ ସେ ହେଉଛନ୍ତି ଲକ୍ଷ୍ମୀଦେବୀଙ୍କର ଆଶ୍ରୟସ୍ଥଳ ଲକ୍ଷ୍ମୀଦେବୀ ତାଙ୍କର ହୃଦୟରେ ନିବାସ କରୁଛନ୍ତି ଶ୍ରୀ ନିକେତ ତେଣୁ ଲକ୍ଷ୍ମୀଦେବୀ ଭଗବାନଙ୍କର ବକ୍ଷଦେଶରେ ଏକ ସ୍ୱର୍ଣ୍ଣ ରେଖା ଭାବରେ ନିବାସ କରୁଛନ୍ତି ତେଣୁ ନିତ୍ୟ ଲକ୍ଷ୍ମୀଦେବୀଙ୍କର ବାସସ୍ଥଳ ଆଶ୍ରୟସ୍ଥଳ ହେଉଛି ଭଗବାନଙ୍କର ବକ୍ଷଦେଶ ଶ୍ରୀ ନିବାସ ବୃହତ ଭୁଜ ଏବଂ ଭଗବାନଙ୍କର ଯେଉଁ ଭୁଜ ଯୁଗଳ ତାହା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସୁନ୍ଦର ସୁନ୍ଦର ଶକ୍ତିଶାଳୀ ଏବଂ କୋମଳ ଭୁଜ ଯୁଗଳ ତେଣୁ ଅକ୍ରୁର ଦର୍ଶନ କରୁଛନ୍ତି ଭଗବାନଙ୍କର ସେହି ସୁନ୍ଦର ଭୁଜ ଯୁଗଳ ତାଙ୍କର ସୁନ୍ଦର ରୂପ ଶ୍ୟାମବର୍ଣ୍ଣ ଏବଂ ଗୌରବର୍ଣ୍ଣ ଶରୀର ତା ସହିତ ସୁମୁଖ ଭଗବାନଙ୍କର ମୁଖମଣ୍ଡଳ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି ସୁମୁଖ ସୁନ୍ଦର ଭର ତେଣୁ ଭଗବାନ ହେଉଛନ୍ତି ସୁନ୍ଦର ଅର୍ଥାତ୍ ସୁନ୍ଦର ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ସୁନ୍ଦର ସୁନ୍ଦର ଭର ଅର୍ଥାତ୍ ଅତ୍ୟନ୍ତ ସୁନ୍ଦର ତାଙ୍କଠାରୁ ଭଳି ସୁନ୍ଦର ବ୍ୟକ୍ତି ଏହି ସଂସାରରେ ଆଉ କେହି ନାହାନ୍ତି ସେଥିପାଇଁ ଭଗବାନଙ୍କୁ ଅସମର୍ଥ ବୋଲି କୁହାଯାଇଛି ସୌନ୍ଦର୍ଯ୍ୟରେ ଭଗବାନଙ୍କର କେହି ସମକକ୍ଷ ହେବେ ନାହିଁ ବା ତାଙ୍କଠାରୁ ଭଳି ଅଧିକ ସୁନ୍ଦର ହେବେ ନାହିଁ କେହି ଏପରି ବ୍ୟକ୍ତି ସଂସାରରେ ନାହାନ୍ତି ତେଣୁ ତାଙ୍କର ଅସମର୍ଥ ସୌନ୍ଦର୍ଯ୍ୟ ସୁନ୍ଦର ବର ବଳ ଦୀରଦ ବିକ୍ରମ ଏବଂ ଯଦିଓ ତାଙ୍କର କିଶୋର ବୟସ ବେଶୀ ବୟସ ନୁହେଁ କିନ୍ତୁ ବଳ ଦୀରଦ ବିକ୍ରମ ଦୀରଦ ଅର୍ଥାତ୍ ହସ୍ତି ହସ୍ତିର ଦୁଇଟି ଦାନ୍ତ ଥାଏ ତେଣୁ ତାକୁ ଦ୍ୱିରଦ ବୋଲି କୁହାଯାଏ। ଦୁଇଟି ଦାନ୍ତ ଥିବା ହେତୁ ହସ୍ତିର ଅନ୍ୟ ନାମ ଦ୍ୱିରଦ। ଦନ୍ତା ହାତୀ ଦୁଇଟି ଦାନ୍ତ ଥାଏ।